ଯଛନ୍ତ ପିଦୀୟରତି ବିତୃଷ୍ଣା ଯଛନ୍ତ ପିଦୀୟରତି ବିତୃଷ୍ଣା ଶତ୍ରଂ ଚ ଶୁଦ୍ଧ୍ୟାତ୍ୟତିରେଣ ପୁଂସା ଶତ୍ରଂ ଚ ଶୁଦ୍ଧ୍ୟାତ୍ୟତିରେଣ ପୁଂସା ଭକ୍ତି ହୃତ ପୁରୁଷେ ସଖ୍ୟମ ଭକ୍ତି ହୃତ ପୁରୁଷେ ସଖ୍ୟମ ଯଦିବହାରଂ ବଦମନ୍ୟସେ ଚେତ୍ ଯଦିବହାରଂ ବଦମନ୍ୟସେ ଚେତ୍ ଯଛ୍ମନ୍ତ ପ୍ରୀତି ଅରତି ବିତୃଷ୍ଣା ଶତ୍ରଂ ଚ ଶୁଦ୍ଧ୍ୟାତ୍ୟତିରେଣ ପୁଂସା ଭକ୍ତି ହୃତ ପୁରୁଷେ ସଖ୍ୟମ ଯଦିବହାରଂ ବଦମନ୍ୟସେ ଚେତ୍ ଯଛ୍ମନ୍ତ ପ୍ରୀତି ଅରତି ବିତୃଷ୍ଣା ଶତ୍ରଂ ଚ ଶୁଦ୍ଧ୍ୟାତ୍ୟତିରେଣ ପୁଂସା ଭକ୍ତି ହୃତ ପୁରୁଷେ ସଖ୍ୟମ ଯଦିବହାରଂ ବଦମନ୍ୟସେ ଚେତ୍ ଯଛ୍ମନ୍ତ ପ୍ରୀତି ଅରତି ବିତୃଷ୍ଣା ଶତ୍ରଂ ଚ ଶୁଦ୍ଧ୍ୟାତ୍ୟତିରେଣ ପୁଂସା ଭକ୍ତି ହୃତ ପୁରୁଷେ ସଖ୍ୟମ ପ୍ରକୃତରେ ଏହି ଦୁଇଟି ଶ୍ଳୋକ ଅଛନ୍ତି, ଆମେ ଗୋଟିଏ ଶ୍ଳୋକ ପାଠ କଲେ ଆଉ ପ୍ରଥମ ଶ୍ଳୋକଟି ହେଉଛି ରାଜା କହୁଛନ୍ତି, ପରୀକ୍ଷିତ କହୁଛନ୍ତି, ଜେନ ଜେନାବତାରେଣ ଭଗବାନ ହରିଦେଶ୍ୱର କରୋତି କର୍ଣ୍ଣ ରମ୍ୟାଣୀ ମନୋଜ୍ଞାନୀ ଚନ ପ୍ରଭୋ। ଅର୍ଥାତ୍ ମହାରାଜ ପରୀକ୍ଷିତ କହିଲେ, ହେ ପ୍ରଭୋ, ହେ ଶ୍ରୀ ସୁଖଦେବ ଗୋସ୍ୱାମୀ, ଭଗବାନ ତାଙ୍କର ବିଭିନ୍ନ ଅବତାରରେ ଯେଉଁ ସମସ୍ତ ଲୀଳା ପ୍ରଦର୍ଶନ କରିଛନ୍ତି ତାହା ଅବଶ୍ୟ କର୍ମେନ୍ଦ୍ରିୟ ଏବଂ ମନ ପାଇଁ ତୃପ୍ତିଜନକ। ଏହି ସମସ୍ତ ଲୀଳାବିଳାସ କଥା କେବଳ ଶ୍ରବଣ କରିବା ଫଳରେ ମନର ସମସ୍ତ ମହିଳା ଦୂର ହୋଇଯାଏ। ସାଧାରଣତଃ ଭଗବାନଙ୍କ ଲୀଳାବିଳାସ କଥା ଶ୍ରବଣରେ ଆମର ରୁଚି ନାହିଁ, କିନ୍ତୁ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ଏତେ ଆକର୍ଷଣୀୟ ଯେ ସ୍ୱତଃ ମନ ଏବଂ କର୍ଣ୍ଣର ଆନନ୍ଦ ବିଧାନ କରେ। ତାହା ଫଳରେ ସଂସାର ବନ୍ଧନ ମୂଳ କାରଣ ସ୍ୱରୂପ ଜଡ଼ ବିଷୟ ସମ୍ବନ୍ଧରେ ଶ୍ରବଣର ସମସ୍ତ ଆଗ୍ରହ ତତ୍କ୍ଷଣାତ୍ ଦୂର ହୋଇଯାଏ ଏବଂ କ୍ରମଶଃ ଭଗବତଭକ୍ତିର ବିକାଶ ହୁଏ, ଭଗବାନ ପ୍ରତି ଆସକ୍ତି ଉଦୟ ହୁଏ ଏବଂ ଭକ୍ତଙ୍କ ପ୍ରତି ମୈତ୍ରୀ ଜାତ ହୁଏ। ଆପଣ ଯଦି ଉଚିତ ମନେ କରନ୍ତି ତାହେଲେ ଦୟାକରି ଭଗବାନଙ୍କର ସେହି ସମସ୍ତ ଲୀଳା କୀର୍ତ୍ତନ କରନ୍ତୁ। ଭାରତରେ ଶ୍ରୀ ଭଗବାନ ମହାରାଜ କହୁଛନ୍ତି ଯେ ପ୍ରେମ ବିବର୍ତ୍ତରେ କୁହାଯାଇଛି, କୃଷ୍ଣ ବହିର୍ମୁଖ ହୟା ଭୋଗବାଞ୍ଛା କରେ, ନିକଟସ୍ଥ ମାୟା ତାରେ ଝାପଟିଆ ଧରେ। ଆମର ଏହି ଜଡ଼ ଜଗତ ହେଉଛି ମାୟା, ଯାହା ମଧ୍ୟରେ ଆମେ ବିଭିନ୍ନ ପ୍ରକାର ଜଡ଼ ସୁଖ କାମନା କରୁ ଏବଂ ତା ଫଳରେ ଆମକୁ ବିଭିନ୍ନ ଦେହକୁ ଦେହାନ୍ତରିତ ହେବାକୁ ହୁଏ। ବ୍ରାହ୍ମଣ ସର୍ବଭୂତାନି ଯନ୍ତ୍ରଭୂତାନି ମାୟା ଏବଂ ଅସନ୍ନପି କ୍ଲେଶ ଦାସ ଦେହ। ଯେତେ ଦିନ ପର୍ଯ୍ୟନ୍ତ ଆମର ଏହି ଅନିତ୍ୟ ଜଡ଼ ଶରୀରଟି ଥାଏ ତାହା ଆମକୁ ଆଧ୍ୟାତ୍ମିକ, ଆଦି ଭୌତିକ ଏବଂ ଆଦି ଦୈବିକ ବିଭିନ୍ନ ପ୍ରକାର ଦୁଃଖ ପ୍ରଦାନ କରେ। ଏହା ହେଉଛି ସମସ୍ତ ଦୁଃଖ ଦୁର୍ଦ୍ଦଶାର ମୂଳ କାରଣ, କିନ୍ତୁ ଆମ ଦୁଃଖର ଏହି ମୂଳ କାରଣଟିକୁ କୃଷ୍ଣ ଭକ୍ତିର ପୁନର୍ଜାଗରଣ ଫଳରେ ସମୂଳେ ଉତ୍ପାଟିତ କରିହୁଏ। ବ୍ୟାସଦେବ ପ୍ରମୁଖ ମହର୍ଷିମାନେ ସମସ୍ତ ବୈଦିକ ସାହିତ୍ୟ ପ୍ରଦାନ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଆମମାନଙ୍କର କୃଷ୍ଣ ଭକ୍ତି ବିକାଶ କରିବା। ଶ୍ରବଣ କୀର୍ତ୍ତନ ପାଇଁ ବାସନା ଜାଗରଣ ଫଳରେ ଏହି କୃଷ୍ଣ ଭକ୍ତି ଆରମ୍ଭ ହୁଏ। ଶୁଣତାମ ସ୍ୱକଥା କୃଷ୍ଣ ବୋଲି କୁହାଯାଇଛି ଶ୍ରୀମଦ ଭାଗବତମ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ଷୋହଳ ଶ୍ଳୋକ ଶବ୍ଦରେ ଏକଥା କୁହାଯାଇଛି। ଶ୍ରୀମଦ ଭାଗବତମ ଏବଂ ଅନ୍ୟାନ୍ୟ ବୈଦିକ ଶାସ୍ତ୍ରର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆମମାନଙ୍କୁ କି ଭଗବାନଙ୍କ ଶ୍ରୀକୃଷ୍ଣ କଥା ଶୁଣିବାକୁ ସୁଯୋଗ ଦେବା। ଶ୍ରୀକୃଷ୍ଣର ବହୁ ଅବତାର ରହିଛି ଏବଂ ସମସ୍ତ ଅବତାର ଅଦ୍ଭୁତ ଅଟେ, ଯାହାଫଳରେ ସେସବୁ ଆମର ଔତ୍ସୁକ୍ୟ ଜାଗ୍ରତ କରାଏ। କିନ୍ତୁ ମତ୍ସ୍ୟ କୁର୍ମ ବରାହ ଆଦି ଅବତାର ସବୁ ଶ୍ରୀକୃଷ୍ଣଙ୍କ ପରି ସେତେ ଆକର୍ଷଣୀୟ ନୁହେଁ। କିନ୍ତୁ କୃଷ୍ଣ କଥା ଶ୍ରବଣରେ ଆମର ଆସକ୍ତି ନଥିବା ଫଳରେ ତାହା ହିଁ ଆମର ଦୁଃଖ ଦୁର୍ଦ୍ଦଶାର କାରଣ ହୋଇଛି। କିନ୍ତୁ ପରୀକ୍ଷିତ ମହାରାଜ ବିଶେଷ ଭାବରେ ଉଲ୍ଲେଖିତ କରିଛନ୍ତି ଯେ ଶିଶୁ କୃଷ୍ଣଙ୍କର ଅଦ୍ଭୁତ ସମସ୍ତ ଲୀଳା ଯାହା ମା' ଯଶୋଦା ଏବଂ ଅନ୍ୟାନ୍ୟ ବ୍ରଜବାସୀମାନଙ୍କୁ ବିସ୍ମିତ କରିଥିଲା ତାହା ବିଶେଷ ଆକର୍ଷଣୀୟ ଅଟେ। ଶ୍ରୀକୃଷ୍ଣ ତାଙ୍କ ଶୈଶବ ଲୀଳାର ପ୍ରାରମ୍ଭରେ ହିଁ ପୁତନା ତୃଣାବ୍ରତ ଏବଂ ଶକଟାସୁର ବଦ୍ଧ କରିଥିଲେ ଏବଂ ନିଜ ମୁଖ କଭରରେ ସମଗ୍ର ବ୍ରହ୍ମାଣ୍ଡକୁ ଦର୍ଶନ କରାଇଥିଲେ। ଏହିପରି ଭାବରେ ଶ୍ରୀକୃଷ୍ଣଙ୍କର ଏକ ପରେ ଏକ ଲୀଳା ମା' ଯଶୋଦା ଏବଂ ଅନ୍ୟାନ୍ୟ ବ୍ରଜବାସୀମାନଙ୍କୁ ମହାବିଷ୍ଣୁରେ ଅଭିଭୂତ କରୁଥିଲା। କୃଷ୍ଣମୂର୍ତ୍ତି ପୁନର୍ଜାଗରଣର ପନ୍ଥା ହେଉଛି ଆଦୁ ଶ୍ରଦ୍ଧା ସାଧୁ ସଂଘ। ଭକ୍ତି ସାମନ୍ତ ସିନ୍ଧୁ ପ୍ରଥମ ଲହଡ଼ି ଚତୁର୍ଥ ଅଧ୍ୟାୟ ଶ୍ଳୋକ 15 କଥା କୁହାଯାଇଛି। ଶ୍ରୀକୃଷ୍ଣ ଲୀଳା ଯଥାଯଥ ଭାବରେ ଶ୍ରୀ ଭକ୍ତମାନଙ୍କ ନିକଟରୁ ଶ୍ରବଣ କରାଯାଏ। ବୈଷ୍ଣବମାନଙ୍କଠାରୁ ଶ୍ରୀକୃଷ୍ଣଙ୍କ କାର୍ଯ୍ୟକଳାପ ମଧ୍ୟ ଶ୍ରବଣ କରିବା ଦ୍ୱାରା ଯଦି କାହାର ଟିକିଏ ବି କୃଷ୍ଣଭକ୍ତି ବିକଶିତ ହୁଏ ତାହେଲେ ସେ ଐକାନ୍ତିକ ଭାବେ କୃଷ୍ଣ ଭକ୍ତ ବୈଷ୍ଣବମାନଙ୍କ ପ୍ରତି ଆସକ୍ତ ହୁଅନ୍ତି। ତେଣୁ ମହାରାଜ ପରୀକ୍ଷିତ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଶ୍ରବଣ କରିବାକୁ କହିଛନ୍ତି ଯାହା ମତ୍ସ୍ୟ କୁର୍ମ ବରା ଆଦି ଅନ୍ୟାନ୍ୟ ଅବତାରମାନଙ୍କଠାରୁ ଲୀଳାଠାରୁ ଅଧିକ ଆକର୍ଷଣୀୟ। ଶ୍ରୀ ସୁଗତ ଗୋସ୍ୱାମୀଙ୍କ ନିକଟରେ ଅଧିକ ଲୀଳାବିଳାସ କଥା ଶୁଣିବାକୁ ଇଚ୍ଛା କରି ମହାରାଜ ପରୀକ୍ଷିତ ଅନୁରୋଧ କରିଛନ୍ତି ଯେ ସେ ଯେପରି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ବର୍ଣ୍ଣନା କରି ଚାଲିଥାନ୍ତୁ ଯାହା ଅତ୍ୟନ୍ତ ଶ୍ରୁତିମଧୁର ଏବଂ ଔତ୍ସୁକ୍ୟ ବର୍ଧନକାରୀ ଅଟେ। ନମୋ ବିଷ୍ଣୁ କୃଷ୍ଣ କୃଷ୍ଣାୟ ମନ ସଦ୍ଭକ୍ତ ମଣୈ ମଣିପୁର ଧୁବାଜ ପ୍ରଭୁପ୍ରାଣୀ ପ୍ରଚାର ନିରତାୟ ହରେ କୃଷ୍ଣ। ଦଶମ ସ୍କନ୍ଦ ସପ୍ତମ ଅଧ୍ୟାୟ ଏହି ଅଧ୍ୟାୟରେ ତିନୋଟି ଲୀଳା ଭଗବାନଙ୍କୁ ବର୍ଣ୍ଣନା କରାଯିବ। ଗୋଟିଏ ହେଉଛି ପ୍ରଥମେ ଶକଟାସୁରକୁ ବଧ କରିବେ ଭଗବାନ, ଯେତେବେଳେ 3 ମାସରେ ହୋଇଥିବେ ସେତେବେଳେ ଶକଟାସୁରକୁ ବଧ କରିବେ। ଶକଟାସୁର ସେ ଥିଲା ବର୍ଣ୍ଣନା କରାଯାଇଛି, ସେ ଥିଲା ଉତ୍କଟ ବୋଲି ଜାଣିଥିଲା। ସେ ପୂର୍ବଜନ୍ମର କଥା ମଧ୍ୟ ସବୁ ରହିଛି, ଅନ୍ୟାନ୍ୟ ଶାସ୍ତ୍ରରେ ସବୁଠୁ ଅଛି ସେସବୁ। ସେ ପୂର୍ବଜନ୍ମରେ କ'ଣ ଥିଲା ସେ ବର୍ଣ୍ଣନା କରାଯାଇଛି। ପୁତନା ଯେମିତି ଆମେ କହିଲେ ପୁତନା ପୂର୍ବଜନ୍ମରେ ଥିଲା ରତ୍ନାବଳୀ ବୋଲି କୁହାଯାଉଛି। ସେଭଳି ଭାବରେ ଏ ଯେଉଁ ତୃଣାବ୍ରତ ସେ ଥିଲା ପୂର୍ବଜନ୍ମରେ, ଯେ ଶକଟାସୁର ଥିଲା ହିରଣ୍ୟାକ୍ଷଙ୍କର ପୁତ୍ର ଥିଲା ଉତ୍କଚ, ଲୋମସୁମନିଙ୍କ ଦ୍ୱାରା ଅଭିଶପ୍ତ ହୋଇକରି ସେ ଏହିଭଳି ଭାବରେ ବର୍ତ୍ତମାନ ଅଶ୍ୱରୀର ହୋଇକି ରହିଥିଲା। ତେଣୁ ଏଇ ଶକଟରେ ଆବୃତ ହୋଇଥିଲା, ସେ ଶକଟରେ ଆବିର୍ଭାବ ହୋଇଥିଲା। ତେଣୁ ଭଗବାନ ଏ ଲୀଳାଟି 3 ମାସରେ କରିଛନ୍ତି, ତ୍ରୈମାସିକା ଶକଟା ଅପାବୃତା। ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବ୍ରହ୍ମାଙ୍କୁ ଭଗବାନଙ୍କର ଅବତାର ବିଷୟରେ କହିଛନ୍ତି, ସେତେବେଳେ ଏକଥା କହିଛନ୍ତି। ଏଇଟା ଯେଉଁ ଭଗବାନ ଯେଉଁ ପୁତନାବଦ୍ଧ କଲେ ଏଇଟା ହେଉଛି 6 ଦିନର, ଯେଉଁ କୁହାଗଲା ତୋକେନ ଜୀବହରଣ ଯେ ଗୁଲୁକି କାୟା। ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବ୍ରହ୍ମା ମଧ୍ୟ ତାଙ୍କ ସ୍ତୁତିରେ ସେଇଟା କହିଛନ୍ତି। ଏବଂ ଆ ପରେ ଯେତେବେଳେ ଭଗବାନ 1 ବର୍ଷରେ ହୋଇଯିବେ ସେତେବେଳେ ଆଉ ଗୋଟେ ଲୀଳା ହେବ, ସେ ହେଉଛି କି ଲୀଳା ନା ସେଇଟା ହେଉଛି ତୃଣାବ୍ରତ ଉଦ୍ଧାର। ଏ ସମସ୍ତଙ୍କୁ ଉଦ୍ଧାର କରୁଛନ୍ତି, ଶକଟାସୁରକୁ ଉଦ୍ଧାର କଲେ, ତୃଣାବ୍ରତକୁ ଉଦ୍ଧାର କରିବେ। ତୃଣାବ୍ରତ ସେ ବର୍ଷକରେ ଭଗବାନଙ୍କୁ ନେଇଯାଇଥିଲା, ସ୍ୱର୍ଗକୁ ନେଇଯାଇଥିଲା। ଭଗବାନ ଗୋଟିଏ କାର୍ଯ୍ୟ ମାଧ୍ୟମରେ ଅନେକ ତାଙ୍କର ସିଦ୍ଧି ହୋଇଯାଏ, ଅନେକ କଥା ସିଦ୍ଧି ହୋଇଯାଏ। ଯେଭଳି ଭାବରେ ପୁତନା ହରଣ ଲୀଳାରେ ଭଗବାନ ଯେଉଁମାନେ ଜଙ୍ଗଲରେ ରହୁଥିଲେ ବନବାସୀମାନେ ତାଙ୍କୁ ଦର୍ଶନ ଦେଇଛନ୍ତି, ସେହିଭଳି ଭାବରେ ତୃଣାବ୍ରତ ଯେଉଁ ଲୀଳାଟି ହେବ ସେ ସମୟରେ ଭଗବାନ ଦେବତାମାନଙ୍କୁ ଦର୍ଶନ ପ୍ରଦାନ କରିବେ। ଏବଂ ଆଉ ଗୋଟିଏ ଲୀଳା ଭଗବାନ ଏହି ସପ୍ତମ ଅଧ୍ୟାୟ ବର୍ଣ୍ଣନା କରାଯିବ, ସେ ହେଉଛି ମା' ଯଶୋଦା ଦେଖିବେ ମା ପୁତ୍ରର ମୁଖରେ ସମଗ୍ର ଭୌତିକ ଜଗତ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଦର୍ଶନ କରିବେ, ବିଶ୍ୱରୂପ ଜଗତ ବିଶ୍ୱରୂପ ଦର୍ଶନ କରିବେ ମା'। ଏ ତିନୋଟି ଲୀଳା ବର୍ଣ୍ଣନା କରାଯାଇଛି। ଜଣେ ଆଚାର୍ଯ୍ୟ କହିଛନ୍ତି ଏ ଭଗବାନ ଏ ମାଧ୍ୟମରେ ତାଙ୍କର ସବୁ ବଳ ପ୍ରଦର୍ଶନ କରୁଛନ୍ତି। ଯେଉଁ ପୁତନାକୁ ହତ୍ୟା କଲେ ଆ ଦ୍ୱାରା ତାଙ୍କର ଓଷ୍ଠର ବଳ ପ୍ରଦର୍ଶନ କରିଛନ୍ତି। ଭଗବାନ କେବଳ ସ୍ତନ୍ୟପାନ କରି ଓଷ୍ଠ ଦ୍ୱାରା ସ୍ତନ୍ୟପାନ କରି ତାର ପ୍ରାଣକୁ ନେଇଗଲେ। ଇଏ ଓଷ୍ଠର ବଳ ଭଗବାନଙ୍କର। ଆମ ଓଠରେ କ'ଣ ବଳ ଅଛି? ଇଏ ଭଗବାନଙ୍କର ଓଷ୍ଠର ବଳ ବିଶ୍ୱନାଥ ଚତୁର୍ଥୀକୁ କହୁଛନ୍ତି। ଏବଂ ଭଗବାନ ଯେତେବେଳେ ତିନି ମାସରେ ହେଇଥିବେ ଛୋଟ ଛୋଟ ପାଦ ତାଙ୍କର ସେ କରଣରେ ଉଠାଇବେ। ତିନି ମାସରେ ସାଧାରଣତଃ ପିଲାମାନେ କରଣରେ ଉଠାନ୍ତି, ଭଗବାନ ବାଲ୍ୟଲୀଳା କରୁଛନ୍ତି। ତେଣୁ କରଣରେ ଉଠିଲା ବେଳେ ଯେତେବେଳେ କରଣରେ ଉଠାଇବେ ସେହି ସମୟରେ ଏ ଲୀଳାଟି ହେଇଥିଲା। ଔଥାନିକେ ଯଶୋଦା ମା ସବୁ ବ୍ରଜବାସୀମାନେ ଡାକି ଗୋଟେ ଉତ୍ସବ କରିଥିଲେ। ଆଜି ଆମର ଉତ୍ସବ ସଣ୍ଡେ ପ୍ରୋଗ୍ରାମ, ସମସ୍ତ ବ୍ରଜବାସୀ ସମସ୍ତ ଯେତେ ଅଛନ୍ତି ବୁର୍ଲାବାସୀ ସମ୍ବଲପୁରବାସୀ ସମସ୍ତଙ୍କୁ ଆମେ ଡାକିକି ଉତ୍ସବ କରୁଛୁ। ଏଇ ଭଗବାନଙ୍କ ଲୀଳାକୁ କରିବା ପାଇଁ ଉତ୍ସବ କରାଯାଉଛି। ଯାହା ହଉ, ତେଣୁ ଏଇ ଉତ୍ସବରେ ମା ଯଶୋଦା କୃଷ୍ଣଙ୍କୁ ସ୍ତନ୍ୟପାନ କରାଇ ସେ ଶକଟର ତଳେ ଶୁଆଇ ଦେଇଥିଲେ ଭଗବାନଙ୍କୁ। ଶକଟ ଉପରେ ବହୁତ ସବୁ ରସ ସବୁ ରହିଛି, ବହୁତ ଘିଅ ଦଧି ଆଉ ମହୁ ଇତ୍ୟାଦି ବହୁତ କ'ଣ ଦୁଗ୍ଧଜାତୀୟ ପଦାର୍ଥ ସବୁ ରହିଛି। ଭଗବାନ ଦେଖୁଛନ୍ତି ଯେ ମୋର ଉପରେ ସବୁ ରସ ରହିଛି, ମୁଁ ହେଉଛି ରସ ବୈଷ, ମୁଁ ହେଉଛି ସମସ୍ତ ରସର ଆଧାର, ଆଉ ମୋ ଉପରେ ସବୁ ରସ ରହିଛି, ମୋତେ କେହି ପଚାରୁନାହାନ୍ତି, ସମସ୍ତେ ସମସ୍ତେ କାର୍ଯ୍ୟରେ ବ୍ୟସ୍ତ। ତେଣୁ ଭଗବାନ କ୍ରୋଧ କରିକି ତାଙ୍କର ଛୋଟ ତିନି ମାସର ଶିଶୁ କ୍ରୋଧ କରି ଛୋଟ ଛୋଟ ଯେଉଁ ପାଦ ରହିଛି ସେ ପାଦକୁ ଟିକେ ବଢ଼େଇ ଦେଇଛନ୍ତି, ବିରାଟ ବଡ଼ ଶକଟ ଉଲଟିଗଲା। ଏ ଭଗବାନଙ୍କର ଅଦ୍ଭୁତ ଲୀଳା ସବୁ। ଏବଂ ତାପରେ ଭଗବାନ ତାଙ୍କ ମୁଖରେ ସମଗ୍ର ବିଶ୍ୱକୁ ଦେଖେଇବେ, ମା ଯଶୋଦାଙ୍କୁ ଐଶ୍ୱର୍ଯ୍ୟ ଦେଖାଉଛନ୍ତି। ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ମାଧୁର୍ଯ୍ୟ ପାଖରେ ଐଶ୍ୱର୍ଯ୍ୟ ହାରିଯାଆନ୍ତି। ଯଶୋଦା ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ ଭଗବାନ ବୋଲି ଭାବନ୍ତି ନାହିଁ, ସେ ଭାବନ୍ତି ଇଏ ମୋର ଶିଶୁ, ତେଣୁ ମୁଁ ଯେଉଁ ଦେଖୁଛି ମୋର ମନର ଭ୍ରମ, ଏଇଭଳି ଭାବରେ ସେ ଚିନ୍ତା କରନ୍ତି ମା ଯଶୋଦା। ଏଇଭଳି ଭାବେ ସପ୍ତମ ଅଧ୍ୟାୟରେ ବିଭିନ୍ନ ଲୀଳା ସବୁ ରହିଛି। ଆମେ ଏଇ ଦୁଇଟି ଶ୍ଳୋକ ଆଲୋଚନା କରିବା। ପରୀକ୍ଷିତ ମହାରାଜ କହୁଛନ୍ତି ତେଣୁ ସପ୍ତମ ଷଷ୍ଠ ଅଧ୍ୟାୟର ଅନ୍ତିମରେ ଯେଉଁ ସୁଖଦେବ ଗୋସ୍ୱାମୀ କହିଲେ ଯେ ଯେଉଁମାନେ ଏଇ ଭଗବାନଙ୍କ ଲୀଳାକୁ ଶ୍ରବଣ କରିବେ, ପୁତନା ମୁଖ୍ୟ ଲୀଳାକୁ ଶ୍ରବଣ କରିବେ, ଯେହେତୁ ପୁତନା ମୁଖ୍ୟମ କୃଷ୍ଣସ୍ୟା ଅର୍ଭକମ ଅଦୃତମ, ଅର୍ଭକ ଛୋଟ ପିଲାବେଳେ ଏ ଲୀଳାଟି କରିଥିଲେ କୃଷ୍ଣ, ଅର୍ଭକମ ବୋଲି କୁହାଯାଉଛି, ଅଦ୍ଭୁତ ଲୀଳା ହେଇଥିଲା। ତେଣୁ ଶୁଣିଆ ଶ୍ରଦ୍ଧା ମର୍ତ୍ତ୍ୟ, ଯେଉଁମାନେ ଶ୍ରଦ୍ଧାର ସହିତ ଶ୍ରବଣ କରିବେ ତାଙ୍କର କ'ଣ ହେବ ନା ଗୋବିନ୍ଦେ ଲଭତେ ରତି, ଗୋବିନ୍ଦଙ୍କ ପାଖରେ ତାଙ୍କର ରତି ଆସିବ, ଭଗବାନ ପ୍ରତି ତାଙ୍କର ଆକର୍ଷଣ ଆସିବ, କଥା ଶୁଣିବା ପାଇଁ ଆଗ୍ରହ ଆସିବ। ତେଣୁ ଏଇଟା ସରିଲା ପରେ ବର୍ତ୍ତମାନ ପରୀକ୍ଷିତ ମହାରାଜ କହୁଛନ୍ତି ପ୍ରଭୁ ଜାନି ଜାନି ଜେନ ଜେନ ଅବତାରଣ ଭଗବାନ ହରିଶ୍ୱର, ଭଗବାନ ଏ କୃଷ୍ଣ ଲୀଳା ଯେଉଁ କୁହାଯାଉଛି ଏ ସାମାନ୍ୟ ବାଳକର ଲୀଳା ନୁହଁ, ଇଏ ହେଉଛି ଭଗବାନଙ୍କ ଲୀଳା, ସେ ହେଉଛନ୍ତି ହରି, ସମସ୍ତଙ୍କୁ ଆକର୍ଷଣ କରନ୍ତି ସେ, ପ୍ରେମ ଦିଆ ହରେ ମନ, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ହରି ଶବ୍ଦରେ ଏଇଟା କୁହାଯାଇଛି, ମୁଖ୍ୟ ଅର୍ଥ ହେଉଛି ଏଇଟା। ସେ ସମସ୍ତ ଅମଙ୍ଗଳ ଦୂର କରନ୍ତି ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ଆକର୍ଷଣ କରନ୍ତି। ତେଣୁ ବର୍ତ୍ତମାନ ଯେତେବେଳେ ଶୁଣୁଛନ୍ତି ରାଜା ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି ଏବଂ ଟିକିଏ ସ୍ୱୟଂ ଟିକିଏ ବି ରେଷ୍ଟ ବି ନେଇନାହାନ୍ତି, ଟିକିଏ କ'ଣ ଟିକିଏ ଆଟଲିଷ୍ଟ ଟିକିଏ ବିଶ୍ରାମ ନେବା ସେତିକି ବି ନାହିଁ, ବିଶ୍ରାମ ବି ନାହିଁ, ତେଣୁ ନନ୍ଷ୍ଟପ୍ ଭାବରେ କଥା ଶୁଣୁଛନ୍ତି। ତେଣୁ ଆମେ ଚିନ୍ତା କରିବା କେତେ ଉନ୍ନତ ସ୍ତରରେ ସେ ରାଜା ନଥିବେ ପରୀକ୍ଷିତ ମହାରାଜ, ମାତ୍ର ସାତ ଦିନ ଆୟୁଷ ଅଛି, ସାତ ଦିନ ବିତିଗଲେ ସେ ମୃତ୍ୟୁବରଣ କରିବେ, ସେଥିପାଇଁ କୌଣସି ଟେନସନ୍ ନାହିଁ, କୌଣସି ଚିନ୍ତା ନାହିଁ, ମୁଁ ମୃତ୍ୟୁବରଣ କରିବି ସାତ ଦିନ ପରେ, ଗୋଟେ ଯେ ଗୋଟେ ଦିନ କଟି କଟିକା ଯାଉଛି, ଇଏ ଦଶମ ସ୍କନ୍ଧ ଲୀଳା ଯେତେବେଳେ ବର୍ଣ୍ଣନା କରାଯାଉଛି ପାଖାପାଖି ତିନି ଦିନ ବିତିଗଲାଣି, ତେଣୁ ତାଙ୍କର ସେ ଚିନ୍ତା ନାହିଁ। ଆହୁରି କ'ଣ ଯେତେବେଳେ ସୁଖଦେବ ସ୍ୱାମୀ ଭାଗବତମ ଦଶମ ସ୍କନ୍ଧ ବର୍ଣ୍ଣନା କରିବା ପୂର୍ବରୁ ଭଗବାନ ଲୀଳା ବର୍ଣ୍ଣନା କରିବା ପୂର୍ବରୁ ସଂକ୍ଷେପରେ ନବମ ସ୍କନ୍ଧରେ ଚବିଶ ଅଧ୍ୟାୟରେ ଦୁଇ ଚାରୋଟି ଶ୍ଳୋକରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଦେଲେ। ତେଣୁ ଏକଥା ଶୁଣି ପରୀକ୍ଷିତ ମହାରାଜ ବହୁତ ମନ ଦୁଃଖ ହୋଇଯାଇଛି। ସେ ଭଗବାନଙ୍କ ଲୀଳାକୁ ଦୁଇ ଚାରୋଟି ଶ୍ଳୋକରେ କହୁଛନ୍ତି। ସୁଖଦେବଙ୍କର ପାଇବାର ଉଦ୍ଦେଶ୍ୟ ହେଉଛି ଯେ ତୁମେ ଏତେ ଦିନ ହେଲାଣି କହୁଛି ଖାଇବା ପିଇବା କରୁନ, ବିଶ୍ରାମ ନେଉନ, ଟିକେ ବିଶ୍ରାମ ନିଅ। ଏଇଟା ଯଦିଓ ସିଧାସଳଖ କହୁନାହାନ୍ତି, କିନ୍ତୁ ମନରେ ଏ ଭାବନାଟା ଆସୁଛି। ତେଣୁକରି ପରୀକ୍ଷିତ ମହାରାଜ କହିଲେ, ପ୍ରଭୁ ଏ ଯେଉଁ ଭଗବାନ କଥା ଏତେ ଆନନ୍ଦଦାୟକ, ନୈଶାଚି ଦୁଃସା କ୍ଷୁମା, ଏ କ୍ଷୁଧାକୁ ଜଣେ ସହ୍ୟ କରିପାରିବ ନାହିଁ, ଏଇଟା ଦୁଃସାହା। କିନ୍ତୁ ତ୍ୟକ୍ତ ଦମପି ବାଦତେ, ଜଳପାନ ନ କରିକି ମଧ୍ୟ ତାଙ୍କୁ କୌଣସି କଷ୍ଟ ହେଉନାହିଁ। କେମିତି ନା ପିବନ୍ତମ ତମ ମୁଖାମ୍ବୁଜମ ଚ୍ୟୁତମ ହରି କଥାବୃତମ। ପ୍ରଭୁ ଆପଣଙ୍କ ମୁଖରୁ ମୁଖାରବିନ୍ଦରୁ ମୁଁ ଯେଉଁ ଭଗବାନ କଥା ମୃତ ପାଳନ କରୁଛି, ତେଣୁ ମୋତେ କୌଣସି ଦୁଃଖ ଆସୁନି, ଭୋକ ଆସୁନି, ଶୋଷ ଆସୁନି, ନିଦ୍ରା ମୋତେ ଆସୁନି। ନିଦ୍ରାଟା ହେଉଛି ତମ ଗୁଣର, ତମ ଗୁଣର ଆଜିକାଲି ନିଦ୍ରା ହେବ। କେବଳ ଯଦି ଜଣେ ତମ ଗୁଣକୁ ଜୟ କରିଯିବ ସେ ନିଦ୍ରାକୁ ଜୟ କରିଯିବ। ବୁଢ଼ା କେଶ କୁହାଯାଏ, ଅର୍ଜୁନକୁ ବୁଢ଼ା କେଶ କୁହାଯାଉଥିଲା। ଅର୍ଜୁନ ନିଦ୍ରାକୁ ଜୟ କରିଥିଲେ, ତେଣୁ ତାଙ୍କ ନାମ ହେଉଛି ବୁଢ଼ା କେଶ। ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଲକ୍ଷ୍ମଣ ଯେତେବେଳେ ଯାଇଥିଲେ ବନବାସରେ, 14 ବର୍ଷ ବନବାସ କରିଥିଲେ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ମଧ୍ୟ କୌଣସି ଶୟନ କରିନଥିଲେ। ସେଇଥିପାଇଁ ସେ କୌଣସି ଶୟନ କରିନଥିଲେ କି କୌଣସି ଖାଦ୍ୟ ଗ୍ରହଣ କରିନଥିଲେ। ସେଇଥିପାଇଁ ସେ ରାବଣର ପୁତ୍ର ମେଘନାଦକୁ ସେ ବଧ କରିପାରିଲେ, ମେଘନାଦ ପାଇଥିଲା, ବର ପାଇଥିଲା। ତେଣୁ ଯାହା ହଉ, ଆମର ଶ୍ରୀ ପ୍ରଭୁପାଦ ମହାରାଜ ସେ ଦିନକୁ 2 ଘଣ୍ଟା 2.5 ଘଣ୍ଟା ସ୍ୱୟଂ କରୁଥିଲେ। ଆମେ ଚିନ୍ତା କରିପାରିବା ନାହିଁ, ଆମର ଯଦି 7-8 ଘଣ୍ଟା ନ ହେଲା ତାହେଲେ ଆମକୁ ନିଦ୍ରା ଲାଗିବ, ଭଗବତ କଥାରେ ମଧ୍ୟ ନିଦ୍ରା ଲାଗିବ। କିନ୍ତୁ ପ୍ରଭୁପାଦ ମହାରାଜ ଦିନରେ ନିଦ୍ରା ଆହାର ବିହାର କାଦ ବିହିତ ଷଡ଼ ସ୍ୱାମୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସଂଖ୍ୟା ପୂର୍ବକ ନାମ ଗାନ ନଥିବି କାଳାବସାନି କୃତ ନିଦ୍ରାହାର ବିହାର କାଦ ବିହିତ ଅତ୍ୟନ୍ତ ଦିନଚରୁ। ନିଦ୍ରାକୁ ଜିତିଥିଲେ, ଆହାରକୁ ଜିତିଥିଲେ, ଆଉ ଅନ୍ୟ କଥା କ'ଣ କହିବା, ନିଦ୍ରା ଆହାର ବିହାର କାଦି। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ସେହି ସ୍ତରର ଜଣେ କ'ଣ ଗୋସ୍ୱାମୀ ସ୍ତରର ସେ ଥିଲେ। କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, କୌଣସି ଶୟନ ବି କରୁନାହାନ୍ତି, କିନ୍ତୁ ତଥାପି ସେ ଭଗବାନ କଥା ଶୁଣିବା ପାଇଁ ବହୁତ ଆଗ୍ରହ ରହିଛି। ତେଣୁ ଏଠି କହୁଛନ୍ତି ଯେନ ଯେନ ଅବତାରେଣ, ଭଗବାନଙ୍କର ଅନେକ ଅବତାର ରହିଛନ୍ତି। ଆଉ ପୂର୍ବରୁ ସୁଧ ଗୋସ୍ୱାମୀ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାରମାନଙ୍କୁ ସେ ବର୍ଣ୍ଣନା କରିଛନ୍ତି। ପାଖାପାଖି 24ଟି ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ଆ ପରେ ମଧ୍ୟ ଦ୍ୱିତୀୟ ସ୍କନ୍ଧରେ 7ମ ଅଧ୍ୟାୟରେ ମଧ୍ୟ ବ୍ରହ୍ମା ନାରଦକୁ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରିବେ। ଏ ଅବତାରମାନଙ୍କ ବିଷୟରେ ଜାଣିଲେ ଆମେ ଜାଣିବା ପ୍ରକୃତରେ ଭଗବାନ କି ବସ୍ତୁ। ଭଗବାନ ଗୋଟେ ସହଜ କଥା ନୁହଁ, ଯାହାକୁ ତାକୁ ଆମେ ଭଗବାନ କହିଦେବା। ଆଜିକାଲି ଯୁଗରେ ଲୋକମାନେ ଜାଣିପାରୁନାହାନ୍ତି ଭଗବାନ କିଏ, କାହିଁକିନା ସେମାନେ ଶାସ୍ତ୍ର ଅଧ୍ୟୟନ କରୁନାହାନ୍ତି, ଭଗବାନ କଥା ଶୁଣିନାହାନ୍ତି। ତେଣୁ ଯିଏକୁ ଯାହାକୁ ତାହା କିଛି କିଛି ଟିକିଏ ଦେଖେଇଦେଲେ, ଅଟଚମକ ଦେଖେଇଦେଲେ ଭାବିଲେ ଇଏ ହେଉଛନ୍ତି ଭଗବାନ। ତେଣୁ ପରୀକ୍ଷିତ ମହାରାଜ ଜାଣିଛନ୍ତି କିଏ ଭଗବାନ। ପରୀକ୍ଷିତ ମହାରାଜ ଯଦି ମାତୃଗର୍ଭରେ ଥିଲେ ସେ ଭଗବାନ ଦର୍ଶନ କରିଛନ୍ତି, ସେ ମୃତ୍ୟୁବରଣ କରିଯାଇଥିଲେ, ଅଶୋକାମର ବ୍ରହ୍ମାସ୍ତ୍ରରେ ମୃତ୍ୟୁବରଣ କରିଯାଇଥିଲେ। କିନ୍ତୁ ଭଗବାନ ଯେତେବେଳେ ତାଙ୍କର ମା ଉତ୍ତରା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ଭଗବାନ ସେହି ସମୟରେ ଫେରିଯିବା ପାଇଁ ବସିଥିଲେ। ମହାଭାରତ ଯୁଦ୍ଧ ପରେ ସେ ଦ୍ୱାରକାକୁ ଫେରିଯିବା ପାଇଁ ବସିଥିଲେ, ରଥରେ ବସିଯାଇଥିଲେ। ସେହି ସମୟରେ ଏ ଯେଉଁ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ପ୍ରେରଣ କଲା ଉତ୍ତରାଙ୍କର ଗର୍ଭରେ ଥିବା ସନ୍ତାନକୁ ହତ୍ୟା କରିବା ପାଇଁ। ତେଣୁ ଉତ୍ତରା ଧାଇଁ ଧାଇଁକିରି ଆସିଲେ ଭଗବାନ ପାଖକୁ, ପ୍ରଭୁ ମୋତେ ରକ୍ଷା କରନ୍ତୁ। ପାହି ପାହି ମହାଯୋଗିନ୍ ଦେବ ଦେବ ଜଗତ୍ପତେ ନାନ୍ୟଙ୍କ ଅଭୟଙ୍କ ପଶ୍ୟେ ଯତ୍ର ମୃତ୍ୟୁ ପରସ୍ପର। ଯଦିଓ ଉତ୍ତରାଙ୍କର ଯେଉଁ ଅଛନ୍ତି ଶ୍ୱଶୁରମାନେ ଅଛନ୍ତି, ଅର୍ଜୁନ ଅଛନ୍ତି, ଭୀମ ଅଛନ୍ତି, ଯୁଧିଷ୍ଠିର ଅଛନ୍ତି, ଭଗବାନ କହିବେ ତୁମେ ତାଙ୍କ ପାଖକୁ ଯାଉନ, ତୁମେ ସେମାନେ ତୁମ ଶ୍ୱଶୁରମାନେ ଅଛନ୍ତି ବହୁତ ଉନ୍ନତ ସ୍ତରର, ସେମାନେ ରକ୍ଷା କରିପାରିବେ ନାହିଁ। ନ ଅନ୍ୟ ତୋ ଆପଣଙ୍କ ଛଡ଼ା ଆଉ କାହାକୁ ଦେଖୁନାହିଁ ଯେ ମୋତେ ରକ୍ଷା କରିବ। କାରଣ ତାଙ୍କର ଗର୍ଭକୁ ଜଳ ନ ଆସୁଛି, ଗର୍ଭରେ ଜଳ ନ ଆସୁଛି, ବ୍ରହ୍ମାସ୍ତ୍ର ଛାଡ଼ିଛି ଅଶ୍ୱତ୍ଥାମା। ତେଣୁ ଭଗବାନ ସେହି ରଥରେ ରହି ସେହି ରଥରେ ରହିଛନ୍ତି, ନିଜକୁ ବିସ୍ତାର କରି ଉତ୍ତରାଙ୍ଗ ଗର୍ଭରେ ସୂକ୍ଷ୍ମ ରୂପରେ ପ୍ରବେଶ କରି ରଖିଛନ୍ତି, ରକ୍ଷା କରିଛନ୍ତି ପରୀକ୍ଷିତକୁ। ସେଥିପାଇଁ ତାଙ୍କ ନାମ ହେଇଛି ପରୀକ୍ଷିତ। ଯାହାକୁ ଦେଖୁଥିଲେ ସେ ପରୀକ୍ଷା କରୁଥିଲେ, ଇଏ ସେହି ବ୍ୟକ୍ତି କି ଯାହାକୁ ମୁଁ ଦେଖିଥିଲି ଭଗବାନ ମାତୃ ଗର୍ଭରେ ଦେଖିଥିଲି, ସେଥିପାଇଁ ତାଙ୍କ ନାମ ହେଉଥିଲା ପରୀକ୍ଷିତ। ତେଣୁ ପରୀକ୍ଷିତ ମଧ୍ୟ ସେହିଭଳି ଭାବରେ ବହୁତ ଉନ୍ନତ ସ୍ତରର ଗୋସ୍ୱାମୀ ସ୍ତରର ସେ ଥିଲେ। ତେଣୁ ସେ କହୁଛନ୍ତି ଯେନ ଯେନ ଅବତାରଣ, ଅନେକ ପ୍ରକାର ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ଅବତାର ହିଁ ଅସଂଖ୍ୟା। ଅବତାର ବିଷୟରେ ଯଦି ବର୍ଣ୍ଣନା କରାଯିବ ସେ ସରିବ ନାହିଁ, ଅସଂଖ୍ୟ ରହିଛନ୍ତି ଅବତାର। କିନ୍ତୁ ମୁଖ୍ୟ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ବର୍ତ୍ତମାନ ବିଶେଷ ଭାବରେ ପରୀକ୍ଷିତ ମହାରାଜ ଜାଣିବା ପାଇଁ ଚାହୁଁଛନ୍ତି, ଅନେକ ଅବତାର ଅଛନ୍ତି କିନ୍ତୁ ତାଙ୍କ ଗୋଟେ ମୁଖ୍ୟ ଅବତାର ହେଉଛନ୍ତି ଭଗବାନ କୃଷ୍ଣ। କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଅନେକ ଅବତାରରେ ସୁତ ଗୋସ୍ୱାମୀ ଯେତେବେଳେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଅବତାରମାନଙ୍କ ସେ ବର୍ଣ୍ଣନା କଲେ, ସେତେବେଳେ କୃଷ୍ଣଙ୍କୁ ମଧ୍ୟ 20ତମ ଅବତାର ରୂପରେ କହିଦେଲେ, 19 ଏବଂ 20ତମ ଅବତାର ରୂପରେ ବଳରାମ ଏବଂ କୃଷ୍ଣଙ୍କୁ ବର୍ଣ୍ଣନା କରିଦେଲେ। ତେଣୁ ସୁତ ଗୋସ୍ୱାମୀ ଚିନ୍ତା କରୁଛନ୍ତି, 88,000 ଋଷି ରହିଛନ୍ତି ସେଠି, ସ୍ୱର୍ଣ୍ଣବାଦ ଋଷି 88,000 ଋଷି ରହିଛନ୍ତି, ସେ ସମସ୍ତେ ଭାବିବେ କୃଷ୍ଣ କ'ଣ ସେହି ସମସ୍ତ ଅର୍ଜନ ଅବତାର। ତେଣୁକରି ସେ ସେଟାକୁ ସ୍ପଷ୍ଟୀକରଣ କଲେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ 28ରେ କହିଲେ, ଏତେ ଚାନ୍ସ କଳାପଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ସେ ସ୍ୱର୍ଣ୍ଣକାତି ଋଷିମାନେ ମୁଁ ଯେଉଁ ସବୁ ଭଗବାନଙ୍କ ବିଭିନ୍ନ ଅବତାର ବର୍ଣ୍ଣନା କଲି, ଏମାନେ ସବୁ କିଏ ଭଗବାନଙ୍କର ଅଂଶ ବା କିଏ କଳା, କିନ୍ତୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। କୃଷ୍ଣଙ୍କୁ ଯଦି ମୁଁ ଅବତାର ବିଷୟରେ ବର୍ଣ୍ଣନା କଲି, କିନ୍ତୁ ସେ ହେଉଛନ୍ତି ମୂଳ ଭଗବାନ। ଇନ୍ଦ୍ରାଦି ବ୍ୟାକୁଳ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ। ଯେତେବେଳେ ଦେବତାମାନେ ତାଙ୍କ ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହୋଇ ଭଗବାନଙ୍କ ଶରଣରେ ଯାଆନ୍ତି, ଭଗବାନ ପ୍ରତି ଯୁଗରେ ଆସି ତାଙ୍କୁ ରକ୍ଷା କରନ୍ତି। ଇନ୍ଦ୍ରାଦି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ। ତେଣୁ ସେହି ପ୍ରସଙ୍ଗରେ ସୁତ ଗୋସ୍ୱାମୀ କହିଛନ୍ତି, ଅବତାର ହିଁ ଅସଂଖ୍ୟା, ହରେ ସତ୍ତ୍ୱ ନିଧିର୍ଦ୍ୱିଜା ଯଥା ବିଦା ସମତୁଲ୍ୟ ସରସ ଶିବ ସହସ୍ରଶ। ଅବତାର ବିଷୟରେ ଯଦି କୁହାଯିବ, ଅସଂଖ୍ୟ ଅବତାର ରହିଛନ୍ତି, ଅବତାର ହିଁ ଅସଂଖ୍ୟା। ହରେ ସତ୍ୟ ନିଧିର୍ଦ୍ୱ, ହରିଙ୍କର ଯେଉଁ ରହିଛି ସତ୍ୟ ଗୁଣରେ ସେ ଭଗବାନ ରହୁଛନ୍ତି ଶୁଦ୍ଧ ସତ୍ୟ ସ୍ତରରେ, ସେ ଶୁଦ୍ଧ ସତ୍ୟ ନିଧି ତାଙ୍କର ସେ ସରିବ ନାହିଁ, ଯେତେ ଅବତାର ଆସିଲେ ମଧ୍ୟ ସେ ସବୁ ନାହିଁ, ଗଣି ହେବ ନାହିଁ। ଯଥା ବିଦାସିନୀ କୁଲ୍ୟ, ଯେମିତି ଗୋଟେ ବିରାଟ ଜଳରାଶିରୁ ଅସଂଖ୍ୟ ସ୍ରୋତ ବହିଯାଉଛି, ସେହିଭଳି ଭାବରେ ଭଗବାନଙ୍କଠାରୁ ବହୁତ ଅବତାର ଆସୁଛନ୍ତି। ଏ ମୁଖ୍ୟ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ଜୟଦେବ ଗୋସ୍ୱାମୀ ଭଗବାନଙ୍କର 10 ଅବତାର ବର୍ଣ୍ଣନା କଲେ, ମୁଖ୍ୟ ମୁଖ୍ୟ ଅବତାର ବର୍ଣ୍ଣନା କଲେ, ଓ ରାମଚନ୍ଦ୍ରଙ୍କ ଅବତାର ବର୍ଣ୍ଣନା କଲେ। କ'ଣ ନା, ଭିତର ସିଦ୍ଧି ଚୁରାଣେ ଦୀପତିକ ମଣିୟମ ଦଶମୁଖ ମୌଳି ବଳିଙ୍ଗ ମଣିୟମ କେଶଭେଦ ରାମ ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ। ତେଣୁ ଭଗବାନ ରାମଚନ୍ଦ୍ର କୃପା କରି ତାଙ୍କର ଭକ୍ତମାନଙ୍କୁ ଏଠି ଦର୍ଶନ ଦେଉଛନ୍ତି, ତାଙ୍କ କୃପା ବିତରଣ କରୁଛନ୍ତି ଆମର ଗୁରୁଦେବଙ୍କର ମାଧ୍ୟମରେ। ଆଜି ଆମେ ସମସ୍ତେ ସେହି ଭଗବାନ ରାମଚନ୍ଦ୍ର କୃପା ପ୍ରାପ୍ତ ହେଉଛେ। ଭଗବାନ ଏ କୃପାର ଅବତାର ଆସନ୍ତି, ବିଭିନ୍ନ ଲୀଳା କରନ୍ତି। ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର 25,000 ଶ୍ଳୋକରେ ରାମାୟଣରେ ବାଲ୍ମୀକି ମହର୍ଷି ବାଲ୍ମୀକି ବର୍ଣ୍ଣନା କଲେ, ଭାଗବତମରେ 20 ଶ୍ଳୋକରେ ବର୍ଣ୍ଣନା କରିଦେଲେ ଭଗବାନଙ୍କର ଚରିତ୍ରକୁ। ଆମେ ସବୁବେଳେ ଭାଗବତ ପାଠ ପୂର୍ବରୁ ସେହି ସ୍ତୁତିଟି କରୁଛେ ଭଗବାନ ରାମଚନ୍ଦ୍ରଙ୍କ, ଯେହେତୁ ଭଗବାନ ଏଠି ରହିଛନ୍ତି ଅଧିଷ୍ଠାତ ଦେବତା, ତେଣୁ ଆମେ ସେଟା କହୁଛେ। ଗୌରବାକ୍ୟ ତ୍ୟକ୍ତ ରାଜ୍ୟ ବେଚାର ଧନମାନ, ବଡ଼ ବିରାଟ ବଡ଼ ଶୋକ ରହିଛନ୍ତି, ସେ 4 ଲାଇନ୍ ରହିଛି ଭଗବାନଙ୍କର ରାମଚନ୍ଦ୍ରଙ୍କର ଲାଇଫ୍ ହିଷ୍ଟ୍ରି ଜୀବନକୁ ବର୍ଣ୍ଣନା କରାଯାଇଛି ସଂକ୍ଷେପରେ, ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦେଇଛନ୍ତି। ସୁଦର୍ଶ୍ୱାମୀ ଏ ଶ୍ଳୋକର ଭାଷାରେ କହିଛନ୍ତି, କୋଟି କୋଟି ଗ୍ରନ୍ଥ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଏଇ ଗୋଟିଏ ଶ୍ଳୋକରେ ସେସବୁକୁ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ରଙ୍କର। ପିତାଙ୍କ ପାଇଁ
ଗର୍ଭାର୍ଥ କେତେ ରାଜ୍ୟ ରାଜ୍ୟକୁ ତ୍ୟାଗ କରିଦେଲେ, ନିଚରତା ଅନୁଗନ 14 ବର୍ଷ ଧରି ବିଭିନ୍ନ ବର୍ଣ୍ଣରେ ସବୁ ଘୁରି ବୁଲିଲେ ଭଗବାନ ରାମଚନ୍ଦ୍ର। ପଦ୍ମପଦ୍ୟାମ ପ୍ରିୟାୟାମ ଏତେ ସୂକ୍ଷ୍ମ ଭଗବାନ ପଦ୍ମ ପଦ୍ମ, ଏମିତିକି ତାଙ୍କ ପ୍ରିୟା ସୀତାଦେବୀଙ୍କର ମଧ୍ୟ ସୂକ୍ଷ୍ମ ବହୁତ କୋମଳ ହସ୍ତ, ହସ୍ତର ସ୍ପର୍ଶରେ ତାଙ୍କୁ କଷ୍ଟ ଲାଗେ, ଏତେ ଭଗବାନ ରାମଚନ୍ଦ୍ରଙ୍କର ପାଦ କୋମଳ ବୋଲି ବର୍ଣ୍ଣନା କରାଯାଇଛି, ସୁଖଦେବ ସ୍ୱାମୀ ବର୍ଣ୍ଣନା କରିଛନ୍ତି। କ'ଣ ପଦ୍ମପଦ୍ୟାମ ପ୍ରିୟାୟାମ ପାଣି ସ୍ପର୍ଶାକ୍ଷ ମାଧ୍ୟମ ମୃଜିତ ଭିତରେ ଯେଉଁ ରିନ୍ଦ୍ରାଣ ଯାଧ୍ୟାମ ଭଗବାନ ଯେତେବେଳେ ବିଭିନ୍ନ ବନରେ ଭ୍ରମଣ କରୁଥିଲେ, ତେଣୁ ଏଇଭଳି ଭାବରେ ମୁନିଋଷିମାନଙ୍କୁ କୃପା ପ୍ରଦର୍ଶନ କରୁଥିଲେ, ତାଙ୍କଠାରୁ ସେ ଭଗବାନ କଥା ଶୁଣୁଥିଲେ, ଭଗବାନ ତାଙ୍କୁ ଦର୍ଶନ ଦେଇଥିଲେ। ମାତାମୁନିକ ଆଶ୍ରମ ଯାଇ ଶବରୀଙ୍କୁ କୃପା ଦର୍ଶନ ଦେଇଥିଲେ, କୃପା ପ୍ରଦାନ କରିଥିଲେ। ଏଇଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ଅନେକ ଲୀଳା ରହିଛି, ତେଣୁ ସେଇ ହରିନ୍ଦ୍ରାଣ ଯାଭ୍ୟାମ ଯେଉଁ ହରିନ୍ଦ୍ରାଣ ଯାଭ୍ୟାମ ବୈରୂପ୍ୟା ସୁପ୍ରଭା ସୁପ୍ରଭା ହେଉଛି ବିରୂପ କରିଦେଇଥିଲେ, ତେଣୁ ଭଗବାନ କୃଷ୍ଣଚନ୍ଦ୍ର କୁବଜାକୁ ପୁଣି ତାକୁ ଠିକ୍ କରିଦେଲେ, ସେ ସମୟରେ ବିରୂପ କରିଦେଇଥିଲେ, ଏବେ ସୁନ୍ଦରୀ କରିଦେଲେ, ମାତ୍ର ସବୁକିଛି କରିପାରିବେ, କେତେବେଳେ ବିରୂପ କରିଦେଇପାରିବେ, କେତେବେଳେ ସ୍ୱରୂପ ମଧ୍ୟ କରିଦେଇପାରିବେ, ବହୁତ ସୁନ୍ଦର କରିଦେଇପାରିବେ। କୁରୁପ ଥିଲା, ଭଗବାନ ବିରୂପ କରିଦେଇଥିଲେ, ତେଣୁ ସେ ପୂଜା ହେଇକି ଜନ୍ମ ନେଇଥିଲା, କିନ୍ତୁ ଭଗବାନ ଆସି ଦୁଇ ହସ୍ତର ସ୍ପର୍ଶରେ ତା'ର ଚିବୁକୁ ଧରି ତା'ର ଯେଉଁ ଆଙ୍ଗୁଠି ରହିଛି, ପାଦ ରହିଛି, ପାଦରେ ନିଜ ପାଦକୁ ପକାଇ ଦୁଇ ଆଙ୍ଗୁଠି ଦୁଇ ହସ୍ତରେ ଯେତେବେଳେ ଟେକି ଦେଇଛନ୍ତି, ସେ ବହୁତ ସୁନ୍ଦରୀ ସ୍ତ୍ରୀରେ ପରିଣତ ହୋଇଗଲା, ପୂଜାରେ ପରିଣତ ହୋଇଗଲା। ସୁପର୍ଣ୍ଣତା ବହୁତ ସୁନ୍ଦରୀ ବେଶରେ ଯାଇଥିଲା, କିନ୍ତୁ ଭଗବାନ ତାକୁ ବିହର କାମନା କରି ଆର୍ଯ୍ୟମାନଙ୍କୁ ଭଗବାନ ଲେଖିଦେଲେ, ଲକ୍ଷ୍ମଣଙ୍କ ପାଖକୁ ଚିଠି ଲେଖିଦେଲେ, ଶେଷ ଅଙ୍ଗାର ବୋଲି କୁହାଯାଏ, ପାଠ ପଢ଼ୁଥିଲୁ ଏଇ ବୈଦେଶ ବିଳାସରେ ଉପେନ୍ଦ୍ର ମଧ୍ୟ ରଚନା କରିଛନ୍ତି, କହିଲେ ଦେଖ ମୁଁ ହେଉଛି ମର୍ଯ୍ୟାଦା, ମୁଁ ମୋର ଏକ ପତ୍ନୀ ବ୍ରତ, ମୋର ମୁଁ ବହୁପତ୍ନୀ ବ୍ରତର ଧାରଣ କରିନାହିଁ, ପରେ ଆସିବି କହିବା ଉଦ୍ଦେଶ୍ୟ। ଭଗବାନ ସେ ଭଗବାନ କୃଷ୍ଣଚନ୍ଦ୍ର ଉପରେ ଆସିଥିଲେ, ଅନେକ ପତ୍ନୀ ଗ୍ରହଣ କରିଥିଲେ, କିନ୍ତୁ ସେହି ସମୟରେ କହିଲେ ମୁଁ ଏକ ପତ୍ନୀ ବ୍ରତ, ତେଣୁ ମୋର ଭାଇ ଅଛି ସେଠି ଜଗିଛି, ତା ପାଖକୁ ଯାଅ। ତେଣୁ ଲେଖିଦେଲେ ଚିଠି, ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଦୋଷାକୁ ବିହର କାନନ କରି ଆଦିମାନଙ୍କୁ, ଏ ବୈଦେଶ ବିଳାସ ଗ୍ରନ୍ଥ ରଚନା କରିଛନ୍ତି ଉପେନ୍ଦ୍ର ଭଞ୍ଜ, ସବୁ ବରେ ଲେଖା ହେଇଛି, ସବୁ ପଦ ସବୁ ବରେ ଲେଖା ହେଇଛି, କେତେ ପ୍ରତିଭା ରହିଛି, ବ୍ୟକ୍ତିତ୍ୱ କବିତ୍ୱ ରହିଛି, କେତେ ପ୍ରତିଭା, ଗୋଟିଏ ଅକ୍ଷରରେ ଆରମ୍ଭ କରିଛି, ଏତେ ଗ୍ରନ୍ଥ ସବୁ ରହିଛି, ବହୁତ ଲେଖା ସବୁ ବହୁତ ତା'ଦେହରେ ଅଛି, ଧାଡ଼ି ସବୁ ରହିଛି, ସେଥିରେ ଏଥିରେ ଗୋଟିଏ ଥିଲା ବାବୁ ନା, ଏଇଟା ଶେଷ ଅଳଙ୍କାର ବୋଲି କୁହାଯାଏ। ଶେଷ ଅଳଙ୍କାର କ'ଣ, ଏଇ ସାହିତ୍ୟରେ ବହୁତ ଅଳଙ୍କାର ସବୁ ରହିଛି, ହଁ ଯିଏ ପଢ଼ିବ ସେଥିରେ ଗୋଟେ କଥା, ଭାଗବତରେ ସେଇଭଳି ଭାବେ ସବୁ କଥା ରହିଛି, ଉପରେ ପଢ଼ିଦେଲେ ସେ ଭାବ ଗୋଟେ ଏଇ କଥା, କିନ୍ତୁ ତା ଭିତରେ ବହୁତ ଜିନିଷ ରହିଛି। ଆମ ଶିଶୁ ସେ ମହାରାଜ କହନ୍ତି, ଇଏ ସମୁଦ୍ର ଭଳି, ସମୁଦ୍ରର ଉପରେ ସବୁ ଗେଣ୍ଡା ମାଛ ସବୁ ଛୋଟ ଛୋଟ ମାଛ ସବୁ ରହିଛନ୍ତି, କିନ୍ତୁ ଭିତରେ ରତ୍ନ ରହିଛି। ତେଣୁ ସେହିଭଳି ଭାବରେ ଭଗବାନ ରାମଚନ୍ଦ୍ର ଲେଖିଦେଲେ ଲକ୍ଷ୍ମଣ ବାବୁ, ବାବୁ ନାକ ସେ ଦାନ ଯୋଗ୍ୟ ଦୋଷାକୁ ବିହର କାରଣ କରି ଆଲିଙ୍ଗନକୁ। ଲକ୍ଷ୍ମଣ ତ ବୁଝିପାରିଲେ, ଭଗବାନ କଥାକୁ ଭକ୍ତ ହିଁ ବୁଝିପାରନ୍ତି, ଅନ୍ୟ କେହି ବୁଝିପାରିବେ ନାହିଁ, ଅନ୍ୟମାନେ ତାଙ୍କର ତତ୍ତ୍ୱ ଲୀଳାକୁ ଖାଲି କହିଦେବେ ସିନା, ତତ୍ତ୍ୱକୁ ଜାଣିପାରିବେ ନାହିଁ। ସେଥିପାଇଁ ଶ୍ରୀଶ୍ରୀମଦ ଗୌରବନ୍ଦୁ ସେ ମହାରାଜ କହନ୍ତି, ଏଇ ଭାଗବତ ଦଶମ ସ୍କନ୍ଧରେ ଯେଉଁ ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯାଉଛି, ତାକୁ ସେ ସବୁ ତା'ର ତତ୍ତ୍ୱ ବୁଝିବାକୁ ହେଲେ ଆମକୁ ଏକାଦଶ ସ୍କନ୍ଧ ପଢ଼ିବାକୁ ପଡ଼ିବ, ଯଦି ତତ୍ତ୍ୱ ନ ବୁଝିପାରିବା ତାହେଲେ ଆମର ପତନ ହୋଇଯିବ। ଭଗବତ ଗୀତାରେ ମଧ୍ୟ ଭଗବାନ ଶ୍ରୀତା କହିଛନ୍ତି, ଅହମି ସର୍ବଜ୍ଞାନ ଭୋକ୍ତା ତ ପ୍ରଭୁରେବ ଚ ନ ତୁମାମ ଅଭିଜାଣନ୍ତି ତତ୍ତ୍ୱେ ନ ତ ଚଳନ୍ତି ତେ। ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ, ଏଠି ବର୍ତ୍ତମାନ ଉପଭୋଗ କରୁଛନ୍ତି ଭଗବାନ ରାମଚନ୍ଦ୍ର, କେତେ ସୁନ୍ଦର ସୁନ୍ଦର ପରିବା, କେତେ ସୁନ୍ଦର ସୁନ୍ଦର ଫଳ ସବୁ ସେ ତାଙ୍କର କୃପାରେ ସବୁ ହେଉଛି। ଗୁରୁଦେବ ତାଙ୍କୁ କହିଥିଲେ, ଏଠି ପୂଜିତ ହେବେ, ରହିବେ, କୃପା ପ୍ରଦାନ କରିବେ, ସମଗ୍ର ବୁର୍ଲାବାସୀମାନେ ଉଦ୍ଧାର ହେବେ, ପଶ୍ଚିମ ଓଡ଼ିଶାର ଲୋକମାନେ ସବୁ ଉଦ୍ଧାର କରିବା ପାଇଁ ଭଗବାନ ଗୁରୁଦେବ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଯିଏ ଗ୍ରହଣ କରିବ ସେ ଉଦ୍ଧାର ହେବ, ଯିଏ ଗ୍ରହଣ ନ କରିବ ସେ ଉଦ୍ଧାର ହେବ। ତେଣୁ ଯାହା ହେଉ, ଭଗବାନ ଯେଉଁ ଲେଖିଦେଲେ ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଦୋଷାକୁ ବିହର କାନନ କରିବା ଏମାନଙ୍କୁ, ଲକ୍ଷ୍ମଣ ବୁଝିପାରିଲେ ଭଗବାନ କଥା, ସେ ବି ଭଗବାନ ସ୍ୱୟଂ ଭଗବାନ। ତେଣୁ ସେ କ'ଣ କଲେ ନାକୁ କାଟିଦେଲେ। ତେଣୁ ତା ପରେ ବିରୋଧ କରିଥିଲେ, ପୁଣି ସେ ଯେତେବେଳେ ଭଗବାନ ଆସିଲେ କୃଷ୍ଣଚନ୍ଦ୍ର ରୂପରେ, ସେହି ସମୟରେ ସେଇ ବିରୂପ ଯେଉଁ ହେଇଥିଲା, ଗୁବଜା ଯେ ହେଇଥିଲା, ତାକୁ ପୁଣି ସୁନ୍ଦର ରୂପ କରିଦେଲେ। ବହୁତ ବରୋତ୍ତମା, ବହୁତ ସୁନ୍ଦର ସ୍ତ୍ରୀ ନାରୀରେ ପରିଣତ କରିଦେଲେ। ତେଣୁ ଭଗବାନଙ୍କର ଏସବୁ ବାହାତା ଖେଲ ବଡ଼ କଥା ନୁହଁ। ଧନୀକୁ ଗରିବ କରିଦେବେ, ଗରିବକୁ ଧନୀ କରିଦେବେ, ମୂର୍ଖକୁ ବିଜ୍ଞ କରିଦେବେ, ବିଜ୍ଞକୁ ମୂର୍ଖ କରିଦେବେ। ମୁକୁ କରୁଛି ବାଚାରଣ ପଙ୍ଗୁଙ୍କ ହେଦିଗିରି ଯତ୍କୃପା ସ୍ଥାନ ମଧ୍ୟ ଶ୍ରୀ ଗୁରୁ ଦେଣୁଦାରିଣୀ ପରମାନନ୍ଦ ମହାଦେବ। ତେଣୁ ଭଗବାନଙ୍କ ଏଇଭଳି ଅନେକ ଲୀଳା ରହିଛି। କ'ଣ ସୁପର୍ଣ୍ଣଖାକୁ କରିଦେଲେ, ବିରୂପ କରିଦେଲେ, ବୈରୂପ୍ୟା ସୁପର୍ଣ୍ଣଖା ପ୍ରିୟ ବିରୋଧରୁ ସେ ଆରୋପିତ ଭୂମି ଯେଉଁ ଭା ପ୍ରିୟ ଯେତେବେଳେ ରାବଣ ଯେତେବେଳେ ନେଇଯାଇଥିଲା ତାଙ୍କ ପତ୍ନୀଙ୍କୁ, ତାଙ୍କର ବିରୋଧରେ ଭଗବାନ କ୍ରନ୍ଦନ କରୁଛନ୍ତି। ଏ ଲୀଳା ମାଧ୍ୟମରେ ଭଗବାନ ଦର୍ଶାଉଛନ୍ତି ଯେ ସ୍ତ୍ରୀ ପୁଅ ପ୍ରସଙ୍ଗ ଏତାଦୃ ସର୍ବତ୍ର ତ୍ରାସନା ଭ, ସ୍ତ୍ରୀ ପୁରୁଷ ଯେଉଁ ଆସକ୍ତି ରହିଛି ସେଟା ସବୁବେଳେ କଷ୍ଟ ପ୍ରଦାନ କରିବ, ଦୁଃଖ ପ୍ରଦାନ କରିବ, ଭୟ ତ୍ରାସ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ସବୁ ପ୍ରଦାନ କରିବ। ଅପି ଈଶ୍ୱରଣା କିନ୍ତୁ ଭଗବାନଙ୍କର କଥା ତ ଏଇଟା ଦେଖୁଛେ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ଗ୍ରାମସୁ ବୃହତ୍ତେତସ ଯେଉଁମାନେ ଗ୍ରାମ ଗୃହ ବନ୍ଧନ ରହିଛନ୍ତି ତାଙ୍କ କଥା କ'ଣ କହିବା। ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କ ଲୀଳାରେ ଏ ଗୋଟିଏ ଶ୍ଳୋକରେ ସବୁ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ର ବିଷୟରେ। ପ୍ରିୟ ବିରା ରୁଷା ଆରୋପିତ ତସ୍ତାପ ଗଦ ସେତୁ ଯାଇ ପହଞ୍ଚିଲେ, ସେତୁ ପାଖରେ ବଙ୍ଗୋପସାଗରରେ ପହଞ୍ଚିଲେ, ତିନି ଦିନ କାଳ ଅପେକ୍ଷା କଲେ, ପ୍ରାର୍ଥନା କଲେ ବରୁଣଦେବ ମୋତେ ରାସ୍ତା ଦିଅନ୍ତୁ। କିନ୍ତୁ ବରୁଣଦେବ ଶୁଣିଲେ ନାହିଁ, ଦେବତାମାନେ କରନ୍ତୁ ମଝି ମଝି ଗର୍ବ ହୋଇଯାଏ। ତେଣୁ ଭଗବାନ କ'ଣ କଲେ, ତସ୍ତାବ୍ଧି ଭଗବାନ କ୍ରୋଧ ପ୍ରକାଶ କଲେ ଭଗବାନ ରାମଚନ୍ଦ୍ର, ତାଙ୍କର ଯେତେବେଳେ ଚକ୍ଷୁ ଲାଲ ହୋଇଗଲା ସେତେବେଳେ ସବୁ ସମଗ୍ର ସମୁଦ୍ର ଜଳ ସବୁ ଉତ୍ତପ୍ତ ହୋଇଗଲା। ଯେତେ ସମୁଦ୍ରରେ 900,000 ପ୍ରକାର ଜଳଜୀବ ଅଛନ୍ତି ସମସ୍ତେ ଉତ୍ତପ୍ତ ହୋଇ ମୃତ୍ୟୁବରଣ କରିବା ପାଇଁ ଆରମ୍ଭ ହୋଇଗଲା, ଛଟପଟ ହେଲେ ତସ୍ତାବ୍ଧିବଦ୍ଧ ସେତୁ। ତେଣୁ ଭଗବାନ ବରୁଣଦେବ ଆସି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭଗବାନ ରାମଚନ୍ଦ୍ର ସମୟରେ ଭଗବାନ ରାମଚନ୍ଦ୍ରଙ୍କୁ ଦର୍ଶନ କରି ତାଙ୍କୁ ସ୍ତୁତି କରିଛନ୍ତି। ଭଗବାନ କୃଷ୍ଣ ଯେତେବେଳେ ଆସିଥିଲେ ବରୁଣଦେବ ମଧ୍ୟ ସେହିଭଳି ଭାବରେ ତାଙ୍କୁ ସ୍ତୁତି କରିଛନ୍ତି। ତେଣୁ ରାସ୍ତା ବଦ୍ଧ ସେତୁ କ'ଣ ସେତୁବନ୍ଧ କରିବା ପାଇଁ ଉପାୟ ପ୍ରଦାନ କଲେ। ତେଣୁ ସେତୁବନ୍ଧ ହେଲା ପରେ ଭଗବାନ କ'ଣ କଲେ, ଖଳ ଦବ ଦହନମ ଖଳ ଦବ ଖଳ ରାବଣର ବଂଶ ସହିତ ସମୟ ବଂଶକୁ ନାଶ କଲେ। କୁଶଳେନ୍ଦ୍ର ସେ ଭଗବାନ ମୋତେ ରକ୍ଷା କରନ୍ତୁ, ଏ ଗୋଟିଏ ଶ୍ଳୋକ ରହିଛି। ଆମେ ସବୁବେଳେ ଭାଗବତ ଆରମ୍ଭରେ ଏହି ଶ୍ଳୋକ ପାଠ କରୁଛେ। ରାମଚନ୍ଦ୍ର କୃପା ପାଇଲେ ଭଗବାନ, ସେହି ଭଗବାନ ରାମଚନ୍ଦ୍ରଙ୍କ ବିଭିନ୍ନ ବର୍ଣ୍ଣନା କରାଯାଇଛି, ଭଗବାନ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି, ଭଗବାନ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଉପରେ ମଧ୍ୟ ଭାଗବତ ବର୍ଣ୍ଣନା କରାଯାଉଛି। ତେଣୁ ଏହିଭଳି ଭାବରେ ଅନେକ ଅବତାର ଅଛନ୍ତି, ଯେନ ଯେନ ଅବତାରେଣ ଭଗବାନ ହରିଶ୍ୱର, ସେ ଭଗବାନ ଯିଏକି ହରି, ଯିଏକି ଈଶ୍ୱର ସବୁକିଛି ନିୟନ୍ତ୍ରଣ କରନ୍ତି, ସେ ହେଉଛନ୍ତି ପରମ ଈଶ୍ୱର। ଆମେ ଆମର କିଛି କିଛି ନିୟନ୍ତ୍ରଣ କ୍ଷମତା ରହିଛି, କିନ୍ତୁ ଭଗବାନଙ୍କ ଠାରୁ ଆଉ ଅଧିକ କାହାର ନିୟନ୍ତ୍ରଣ କ୍ଷମତା ନାହିଁ, ଭଗବାନ ସମସ୍ତଙ୍କୁ ନିୟନ୍ତ୍ରଣ କରନ୍ତି। ପବନକୁ ମଧ୍ୟୟା ପାତ ବାତ ହୋୟମ ସୂର୍ଯ୍ୟ ସ୍ତପତି ମଧ୍ୟୟା ବର୍ଷ ଚନ୍ଦ୍ର ଧହତି ଅଗ୍ନି ମୃତ୍ୟୁସ୍ତରତି ମଧ୍ୟୟା, ଭଗବାନ ସମସ୍ତଙ୍କୁ କଣ୍ଟ୍ରୋଲ କରି ରଖିଛନ୍ତି। ପବନ ଦେବ ଭଗବାନଙ୍କ ଭୟରେ ଯିବା ଆସିବା କରୁଛନ୍ତି, ମଧ୍ୟୟା ପାତ ବାତ ହୋୟମ ଆମେ ଶୋଇପଡ଼ିଥିଲେ ମଧ୍ୟ ଅମ୍ଳଜାନ ଆମେ ଆସି ଦେଇଦେଇ ଯାଉଛନ୍ତି, ଆମର କୋଟା ଯେତିକି ଅଛି ଆମକୁ ଦେଇଦେଇ ଯାଉଛନ୍ତି ଅମ୍ଳଜାନ, ନହେଲେ ଆମେ ମୃତ୍ୟୁବରଣ କରିବା। ଶୋଇଯାଉଛି ତ ଆମର ନିଶ୍ୱାସ ନେବା ପାଇଁ ମଧ୍ୟ ଆମର ଚିନ୍ତା କରିପାରୁନି ଆମେ, କିନ୍ତୁ ଭଗବାନ ସେଭଳି ବ୍ୟବସ୍ଥା କରିଛନ୍ତି। ତେଣୁ ମଧ୍ୟ ବାହାର ସୂର୍ଯ୍ୟସ୍ତପତି ମଧ୍ୟ ସୂର୍ଯ୍ୟଦେବ ମଧ୍ୟ ତାଙ୍କର ଯେଉଁ ରହିଛି କାଳଚକ୍ର ରହିଛି ସେଇ କାଳଚକ୍ରରେ ଘୂର୍ଣ୍ଣାୟମାନ ହେଉଛନ୍ତି। ବୈଜ୍ଞାନିକମାନେ କହୁଛନ୍ତି ସୂର୍ଯ୍ୟ ସ୍ଥିର, କିନ୍ତୁ ଆମ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ମଧ୍ୟ ଭ୍ରମଣ କରୁଛନ୍ତି, ତାଙ୍କ କାଳଚକ୍ରରେ ଭ୍ରମଣ କରୁଛନ୍ତି। ବର୍ଷତି ଇନ୍ଦ୍ରଦେବ ବର୍ତ୍ତମାନ ବର୍ଷା ଋତୁ ବର୍ଷା କରୁଛନ୍ତି, ଭଗବାନଙ୍କ ଆଜ୍ଞାରେ ଗୋଟାଏ ଥର ଆମର ବର୍ଣ୍ଣନା କରାଯିବ। ଦୂଷଣ ସୁନ୍ଦର 23, 24, 25 ଏହିସବୁ 3 ଅଧ୍ୟାୟରେ ବର୍ଣ୍ଣନା କରାଯିବ, 24, 25, 26 3 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଯେ ଭଗବାନ ଯେଉଁ ବନ୍ଦ କରିଦେଲେ ଇନ୍ଦ୍ରଯଜ୍ଞକୁ, ଇନ୍ଦ୍ର କହିଲା ମୋର ଯଜ୍ଞକୁ ବନ୍ଦ କରିଦେଲେ, ଭଗବାନଙ୍କୁ ବହୁତ ଅପମାନ ସହିତ କଥା କହିଛି, କ'ଣ ନା ବାଚାଳ ବାଳିଶ ସ୍ତବ୍ଧମ ଆଉ ଯାହା ହେଉ ସେ ସବୁ କଥା ଆମେ କହିବାନି। ତେଣୁ ଏଇଭଳି ଭାବରେ ଭଗବାନ ଦେଖେଇଦେଲେ ଇନ୍ଦ୍ରକୁ, ତୁମେ ଇନ୍ଦ୍ର ତୁମର କ୍ଷମତା ରହିଛି ବର୍ଷା କରିବ ତ ବର୍ତ୍ତମାନ ଦେଖ କ'ଣ କେମିତି କ'ଣ କରୁଛ ବର୍ଷା କର। ବ୍ରଜବାସୀମାନେ ବର୍ଷାରେ ନଷ୍ଟ କରିଦେବା ପାଇଁ ଚିନ୍ତା କରିଥିଲେ, ସମର୍ଥକ ମେଘକୁ ପଠାଇଥିଲେ। ବୌଦ୍ଧିକ ଜଗତ ଯେତେବେଳେ ଧ୍ୱଂସ ହେବ ସେ ସମୟରେ ସେହି ବର୍ଷା ଆସିବ। ଭଗବାନ ଧାରଣ କରିଦେଲେ, ବାମ ହସ୍ତର କାଳିଆ ମୂର୍ତ୍ତିରେ ଧାରଣ କରିଦେଲେ ଗୋବର୍ଦ୍ଧନକୁ। ସାତ ଦିନ ଧରି ବର୍ଷା କରିକରି ରହିଗଲା, ଫେରିବାକୁ ମାନିଲେ ଇନ୍ଦ୍ର। ତେଣୁ ଭଗବାନଙ୍କ ଶରଣ ଯାଇ ଭଗବାନ ପ୍ରାର୍ଥନା କରିଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଆଜ୍ଞାରେ ସବୁକିଛି କାର୍ଯ୍ୟ କରୁଛନ୍ତି, ସମସ୍ତେ ହେଉଛନ୍ତି ନିୟନ୍ତ୍ରଣକାରୀ। ବର୍ଷ ତିନି ଥର ଧହତି ଅଗ୍ନି ଅଗ୍ନି ମଧ୍ୟ ଯେଉଁ ଦାନ କରୁଛନ୍ତି ସେ ମଧ୍ୟ ଦାନ କରିପାରିବେ ନାହିଁ ଯଦି ଭଗବାନଙ୍କର ଶକ୍ତି ନ ପାଇବେ। ବସୁରାମ ପାବସ୍ମି ଭଗବତ ଗୀତାରେ ଦଶମ ଅଧ୍ୟାୟ ଭଗବାନ କହିଲେ, ଯେତେ ଅଗ୍ନିଶୁକ ଅଛନ୍ତି ତାଙ୍କ ଭିତରେ ମୁଁ ହେଉଛି ବସୁ, ବସୁନାମ ପାବସ୍ମି। ଏଭଳି ଭାବରେ କ'ଣ ଦହତି ଅଗ୍ନି ମୃତ୍ୟୁସ୍ଥଳ ଏମିତିକି ମୃତ୍ୟୁ ଦେବତା ମଧ୍ୟ ଯମରାଜ ମଧ୍ୟ ଭଗବାନ ଭୟରେ କାର୍ଯ୍ୟ କରୁଛନ୍ତି। ଏଇଭଳି ଭାବରେ ଭଗବାନ ସବୁକିଛିର ଈଶ୍ୱର, ସବୁକିଛିର ନିୟନ୍ତ୍ରଣକାରୀ। ତେଣୁ କରୋତି କର୍ଣ୍ଣ ରମ୍ୟାଣି, ଏହିସବୁ କଥା ଯେଉଁ ଭଗବାନ ଲୀଳା ସବୁ କରିଛନ୍ତି ଏଇଟାକୁ ଶୁଣିଲେ ଏଇଟା କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ। କର୍ଣ୍ଣ ରମ୍ୟାଣି ଏବଂ ମନଜ୍ଞାନୀ ଚାହ ପ୍ରଭୁ, ଏବଂ ମନକୁ ମଧ୍ୟ ବହୁତ ଆନନ୍ଦ ପ୍ରଦାନ କରିବ। ମନ ଚାହୁଁଛି ଆନନ୍ଦ ପ୍ରାପ୍ତ ହେବା ପାଇଁ, କିନ୍ତୁ କେଉଁଠି ଆନନ୍ଦ ଅଛି ସେଇଟା ସେ ଜାଣିନାହିଁ। ଦୁଃଖରେ ହିଁ ସୁଖ ଖୋଜି ବୁଲୁଛି ସିଏ, ଯେଉଁଗୁଡ଼ା କହିଯାଇଛି ଆଦ୍ୟନ୍ତ ପନ୍ଥା ପୌନ୍ତେୟ ନ ତେଷୁ ରହନ୍ତି ବୁଦ୍ଧ ଯେହି ଶାଶ୍ୱତା ବୋଗା ଦୁଃଖ ଜନୟ ଗୋଟେ। ଭୌତିକ ଜଗତରେ ଯେଉଁ ଆନନ୍ଦ ସେ ହେଉଛି ଦୁଃଖରୁ ଆସୁଛି, ତେଣୁ ଆମେ ଜାଣିପାରୁନଥିବାରୁ ସେଇ ଦୁଃଖକୁ ସୁଖ ବୋଲି ମାନିକିରି ଆମେ ସେଇଥିରେ ଆନନ୍ଦିତ ହେବା ପାଇଁ ଚାହୁଁଛେ, କିନ୍ତୁ ସେଥିରେ ପ୍ରକୃତ ଆନନ୍ଦ ନାହିଁ, ସେଥିରେ ମନ ତୃପ୍ତି ହୋଇପାରୁନାହିଁ। କିନ୍ତୁ ଥରେ ଭଗବାନ କଥା ଉପରେ ଶୁଣିଯିବ ତ ପ୍ରଶାନ୍ତ ତୃତୀୟ ନାନ୍ୟତ୍ର ସା କ୍ଷତି କ୍ଵଚି, ଥରେ ଯଦି ଭଗବାନ କଥା ଶୁଣିବାରେ ଆଗ୍ରହ ଆସିଗଲା ସେଥିରେ ଯେଉଁ ରସ ଖୁସି ପ୍ରାପ୍ତ ହେବ, ସେଥିରେ ଯେଉଁ ଆନନ୍ଦ ପ୍ରାପ୍ତ ହେବ, ଆଉ କେଉଁଠି ସେ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ। ଶ୍ରୀମଦ୍ ଭାଗବତରେ ଏଇଟା କଳ୍ପନା କରାଯାଇଛି। ତଦ୍ରଶାମ ଶ୍ରୀମଦ୍ ଭାଗବତମ୍ ଇଏ ହେଉଛି ଏତେ ରସ ତାହେଲେ ରହିଛି, ଯେଉଁମାନେ ତଦ୍ରଶାନ୍ତ ତୃତୀୟ ସେଥିରେ ଜଣେ ଆନନ୍ଦିତ ହେବ, ଆଉ କେଉଁଥିରେ ସେ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ଆଜି ପରୀକ୍ଷିତ ମହାରାଜ ସେଭଳି ଭାବରେ ଆନନ୍ଦିତ ହେଉଛନ୍ତି ଭଗବାନ କଥା ଶୁଣି, ତେଣୁ ସେ ଭଗବାନଙ୍କୁ ସୁଦେବ କହୁଛନ୍ତି, ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏଇ ଭଗବାନ କଥା ଶୁଣିଲେ କ'ଣ କ'ଣ ସବୁ ଫଳ ହେବ ଏଇ ସେକରି କହୁଛନ୍ତି। ଯତ୍ ଶୁଣନ୍ତ ଅପେଇକି ଅରତି ବିତୃଷ୍ଣା, ଭଗବାନ କଥା ଶୁଣିଲେ କ'ଣ ହେଉଛି ତା'ର ରିଆକ୍ସନ୍ କ'ଣ ହେଉଛି, ସାଇଣ୍ଟିଫିକ୍ ରିଆକ୍ସନ୍ ବର୍ଣ୍ଣନା କରାଯାଉଛି କ'ଣ କ'ଣ ହେଉଛି। ଗୋଟେ ହେଉଛି ଅପେଇକି ଅରତି, ଅପେଇକି ମାନେ ଦୂର କରିଦେବ, ମେଡ଼ିସିନ୍ ଏଇଟା ମେଡ଼ିସିନ୍ ଭଗବାନ କଥା ମେଡ଼ିସିନ୍ ଯଥା କଦମ ବୀର୍ଯ୍ୟତମ ଉପଯୁକ୍ତ ଯଦିଚ୍ଛା ଅଜାଣନ୍ତି ଆତ୍ମଗୁଣ ଉର୍ଜା ମନ୍ତ୍ର ଉଦାହତମ। ମେଡ଼ିସିନ୍ ଖାଇଲେ ଆମେ ଜାଣିନୁ କେମିତି ସେ ରୋଗକୁ ଭଲ କରୁଛୁ, କିନ୍ତୁ ନ ଜାଣିଲେ ମଧ୍ୟ ଆମର ରୋଗ ଭଲ ହୋଇଯାଉଛି, ତେଣୁ ଏଇଟା ମଧ୍ୟ ମେଡ଼ିସିନ୍। ଭାଗବତଙ୍କ ଦର୍ଶନ ସମ୍ବନ୍ଧ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିଲେ କଥା, ନିବୃତ୍ତ ସେଇ ଉପଜୀୟ ମାନା ଭବୌ ସଦା ସତ୍ୟ ମନ ବିରାମା, ଏଇ ତୃଷ୍ଣା କଥା ସେ କହିଥିଲେ। ସେଠି ଭୌତିକ ଜଗତରେ ଯେଉଁ ଆମର ଆସକ୍ତି ରହିଛି ସେ ଆସକ୍ତି ମରିଚିକା ପଥରେ ଧାଇଁଲେ ଆମେ ପାଣି ପାଇପାରିବା ନାହିଁ, ଏ ଗୋଟେ ତୃଷ୍ଣା ମୃଗ ତୃଷ୍ଣା ଭଳି ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବା ନାହିଁ, କିନ୍ତୁ ସେ ତୃଷ୍ଣା ଦୂର ହେଉନାହିଁ, ସେ ଗୋଟେ ରୋଗ ଭବରୋଗ। କିନ୍ତୁ ଏଇ ଯେଉଁ ଭଗବାନ କଥା ଶୁଣିବା ଏ ଭବ ସଦା, ଯେଉଁମାନଙ୍କ ତୃଷ୍ଣା ବିରହିତ ଚାଲିଯାଇଛି, ତୃଷ୍ଣା ରୋଗ ଦୂର ହୋଇଯାଇଛି, ସେମାନେ ଭଗବାନ କଥାକୁ ଆନନ୍ଦ ଆନନ୍ଦରେ ଗାନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ ହରେ। ଉପଗୀୟମାନ ନିବୃତ୍ତ ସେହି ଉପଗୀୟନ ମାନ ଯେଉଁମାନଙ୍କର ତୃଷ୍ଣା ଦୂର ହୋଇଛି ସେମାନେ ବହୁତ ଆନନ୍ଦରେ ଭଗବାନଙ୍କ କଥା ଗାନ କରିବେ, କିନ୍ତୁ ଯେଉଁମାନଙ୍କ ତୃଷ୍ଣା ଦୂର ହୋଇନାହିଁ ଭବ ସୁଧା, ସେଇଟା ତାଙ୍କ ଏ ଭବରକୁ ଦୂର କରିବା ପାଇଁ ଗୋଟେ ଔଷଧ ମେଡ଼ିସିନ୍, ଏ ମେଡ଼ିସିନ୍ଟା ଖାଇବା ଦରକାର ନାହିଁ, ପାଟି ମାଧ୍ୟମରେ ଖାଇବା ଦରକାର ନାହିଁ, ଏ ମେଡ଼ିସିନ୍ଟା ଆମେ ବ୍ୟବହାର କରିବା କର୍ଣ୍ଣ ମାଧ୍ୟମରେ। ଯତ୍ ଶୁଣନ୍ତୁ ଶୁଣିବା ମାଧ୍ୟମରେ ମେଡ଼ିସିନ୍ ଆସୁଛି ଆମର ହୃଦୟକୁ ଆସୁଛି, ଏଇ ମେଡ଼ିସିନ୍ ଏଭଳି ମେଡ଼ିସିନ୍ ଇଏ ହେଉଛି ବାଙ୍ଗମୟ ମେଡ଼ିସିନ୍, ବାଙ୍ଗମୟ ଶୁଣି ଶୁଣିବା ମାଧ୍ୟମରେ ଏଇ ମେଡ଼ିସିନ୍ଟାକୁ ଆମେ ଖାଇପାରିବା, ସେବନ କରିପାରିବା। ତେଣୁ ଏଇ ମେଡ଼ିସିନ୍ର କ'ଣ ତା'ର କ'ଣ କ'ଣ ରୋଗ ସବୁ ଭଲ କରିବ, କ'ଣ କ'ଣ ତା'ର ରିଆକ୍ସନ୍ ସବୁ ରହିଛି, ମାନେ ରିଆକ୍ସନ୍ ତ ନାହିଁ, ତ ତାର କ'ଣ କିଭଳି ଭଲ ସବୁ ଇମ୍ପାକ୍ଟ ସବୁ ପଡ଼ିବ ଆମ ଉପରେ, ଗୋଟେ ହେଉଛି ଅପେତି ଅରତି, ଭଗବାନ କଥା ପ୍ରତି ଆମର ରତି ଆସୁନାହିଁ, ଆଗ୍ରହ ଆସୁନାହିଁ। ଯେଉଁମାନେ ଆମର ଇସ୍କନରେ ଅଛନ୍ତି ମଧ୍ୟ ତାଙ୍କ ଭିତରୁ ଅଧିକାଂଶଙ୍କର ଏଇ ଭଗବାନଙ୍କ କଥା ପ୍ରତି ରତି ଆସୁନାହିଁ, ଘଣ୍ଟା ପ୍ରତି ଆସୁଛି। ଆମର ଜଣେ ଭକ୍ତ କହିଲେ ଯେ ଇସ୍କନରେ ଦୁଇଟି ପ୍ରସିଦ୍ଧ ମନ୍ତ୍ର ରହିଛି, ଗୋଟେ ହେଉଛି ଓଁ ନମଃ ଭଗବତେ ବାସୁଦେବାୟ, ଯେଉଁ ମନ୍ତ୍ର ଶୁଣିଲେ ସମସ୍ତେ ନିଦ୍ରାଗ୍ରସ୍ତ ହେଇଯିବେ, ଆଉ ଗୋଟେ ହେଉଛି ମହାପ୍ରସାଦ ଗୋବିନ୍ଦେ, ସେଇଟା ଶୁଣିଲେ ସମସ୍ତେ ନିଦ୍ରା ଭଙ୍ଗିଯିବ। ତେଣୁ ଇଏ ହେଉଛି ମହାପ୍ରସାଦ ଗୋବିନ୍ଦ ମନ୍ତ୍ର ଆସିଗଲା। ଯାହା ହଉ ଏଇ ଅରତି ଭଗବାନ କଥା ପ୍ରତି ରତି ନାହିଁ ଅଧିକାଂଶ ଲୋକଙ୍କର, ଇସ୍କନରେ ଥିଲେ ମଧ୍ୟ ଭକ୍ତଙ୍କର ଆସୁନାହିଁ। ସେଇଥିପାଇଁ ସୁଧ ଗୋସ୍ୱାମୀ ଯେତେବେଳେ ଭାଗବତଙ୍କୁ କହୁଛନ୍ତି ସେ ଏ କଥାଟି ସତର୍କ କରି କହିଦେଇଛନ୍ତି, ଯେ କହୁଛନ୍ତି ଧର୍ମ ସନୁଷ୍ଠାନ ପୁଂସାନ ବିଶ୍ୱକ୍ଷଣ କଥା ସୁଧ ନୋତ୍ପାଦି ଶ୍ରମ ଏଭଳି କେବଳ, ଭଗବାନଙ୍କର କଥାରେ ଯଦି ଆମର ରତି ଆସୁନାହିଁ ଆମେ ଯେତେ ଯାହା କରୁଛେ ସେବା କଲେ ମଧ୍ୟ। ସୁଧ ଗୋସ୍ୱାମୀ କହୁଛନ୍ତି, ମୁଁ କହୁନି ଯେ ଶ୍ରମ ଏଭଳି କେବଳ, ଏସବୁ ଶ୍ରମ, ତେଣୁ ଆପଣ ବୁଝନ୍ତୁ ତାର ଅର୍ଥ। ତେଣୁ ଏଇ ଯେଉଁ ଅରତି ଭଗବାନ କଥା ପ୍ରତି ଆମର ଆଗ୍ରହ ଆସୁନାହିଁ, ଏ କେମିତି ଦୂର ହେବ? ତା ପାଇଁ ମେଡ଼ିସିନ କ'ଣ? ନାଇଁ, ଭଗବାନ କଥା ଶୁଣିବା, ସେ ହିଁ ଏକମାତ୍ର ମେଡ଼ିସିନ। ଇଚ୍ଛା ରତି ଥାଉ କି ନଥାଉ ଆମେ ଶୁଣିବା କଥା, ମେଡ଼ିସିନ କାମ କରିବ, ତାପରେ ଆମର ଅରତି ଦୂର ହେବ, ଆମ କଥା ଶୁଣିବା ପାଇଁ ଆଗ୍ରହ ଆସିବ, ରତି ତୃଷ୍ଣା ମଧ୍ୟ ଦୂର ହେବ, ଏବଂ ସତ୍ୱମତେ ଶୁଦ୍ଧି, ଆମର ତ ହୃଦୟ ବିଶୁଦ୍ଧ ହେବ। ହୃଦୟରେ ବର୍ତ୍ତମାନ ସବୁ କାମ କ୍ରୋଧ ଲୋଭ ମୋହ ମଦ ମାଂସ ଇତ୍ୟାଦି ବିଭିନ୍ନ ପ୍ରକାର ଅନର୍ଥ ସବୁ ରହିଛି, ସେସବୁ ଭଗବାନ କଥା ଶୁଣିବା ମାଧ୍ୟମରେ ସେସବୁ ଦୂର ହେବ। ସତ୍ୟଙ୍କ ଶୁଦ୍ଧତି ଏବଂ ଅଚିରେଣ ପୁଂସା, ବହୁତ ଡେରି ଲାଗିବ ନାହିଁ, ଖୁବ୍ ଶୀଘ୍ର ଏଇ ଅବସ୍ଥା ଜଣେ ପ୍ରାପ୍ତ ହେବ, ଭଗବାନ କଥା ଶୁଣିବାରେ ଏ ଅବସ୍ଥା ପ୍ରାପ୍ତ ହେବ। ତେଣୁ ପୁଣି କ'ଣ ହେବ ନା ଭକ୍ତି ହରଉ, ଭଗବାନ ପ୍ରତି ଭକ୍ତି ଆସିବ, ଭଗବାନ ପ୍ରତି ଭକ୍ତିଟା, ଭକ୍ତିଟା ଏ ଭୌତିକ ଜଗତର ନୁହଁ, ଏ ଚିର୍ଜଗତର ବସ୍ତୁ ଭକ୍ତି, କିନ୍ତୁ ସେଇ ଭକ୍ତି ଚିର୍ଜଗତ ବସ୍ତୁ ଭକ୍ତି ଆମେ ପ୍ରାପ୍ତ ହେବା ଏଇ ଶ୍ରବଣ ମାଧ୍ୟମରେ, ଭଗବାନଙ୍କ କଥା ଶୁଣିବା ମାତ୍ରେ ଭଗବାନଙ୍କ ପ୍ରତି ଭକ୍ତି ଆସିବ, ଭଗବାନଙ୍କୁ ପ୍ରେମ ଜାଗ୍ରତ ହେବ, ଭକ୍ତି ହରଉ ଏବଂ ତତ୍ ପୁରୁଷେଜ ସାକ୍ଷ୍ୟମ, ତତ୍ ପୁରୁଷ କହିଲେ ଭଗବାନଙ୍କର, ତ ଭଗବାନଙ୍କର ଯେଉଁମାନେ ନିଜ ଜନ ଭଗବାନଙ୍କ ଭକ୍ତମାନଙ୍କର ପ୍ରତି ଆମର ସତ୍ୟ ଭାବ ଆସିବ, ତାଙ୍କ ପ୍ରତି ଆମର ବନ୍ଧୁତା ଆସିବ। ଆମେ ବହୁତ ବନ୍ଧୁ କରୁଛେ, ବହୁତ ସଖା କରୁଛେ, ଭୌତିକ ଜଗତରେ ବହୁତ ବନ୍ଧୁ ଅଛନ୍ତି, କିନ୍ତୁ ଏ ତଥାଗତ ବନ୍ଧୁ ଆମର ଯେତେବେଳେ ବିପଦ ପଡ଼ିବ କେହି ସାହାଯ୍ୟ କରିପାରିବେ ନାହିଁ, କିନ୍ତୁ ଯେଉଁ ଭଗବାନଙ୍କ ଭକ୍ତ ସେମାନେ ପ୍ରକୃତରେ ଆମ ବନ୍ଧୁ, ଯିଏ ବିପଦରେ ସାହାଯ୍ୟ କରନ୍ତି ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ, ତେଣୁ ଆମର ବିପଦରୁ ଉଦ୍ଧାର କରିପାରିବେ ସେଇମାନେ ଯେଉଁମାନେ ଭଗବାନ ଭକ୍ତ, କାରଣ ସେମାନେ ଭଗବାନଙ୍କର ଶକ୍ତିପ୍ରାପ୍ତ ହୋଇଛନ୍ତି, ସେମାନେ ସମସ୍ତ ଜୀବକୁ ଉଦ୍ଧାର କରନ୍ତି, ତେଣୁ ସିଏ ହେଉଛନ୍ତି ପ୍ରକୃତରେ ଆମର ବନ୍ଧୁ, ସେଇ ସେ ପରମ ବନ୍ଧୁ, ସେଇ ସେଇ ପିତାମାତା, ସେଇ ସେ ପରମ ବନ୍ଧୁ, ସେଇ ପିତାମାତା ଶ୍ରୀକୃଷ୍ଣ ଚରଣ ଦେଇ ପ୍ରେମ ଭକ୍ତିଦାତା, ସିଏ ହେଉଛନ୍ତି ପରମ ବନ୍ଧୁ। ଆମେ ଭାବୁଛେ ଏଇ ମୋର ବନ୍ଧୁ, ସିଏ ମୋର ବନ୍ଧୁ, କିନ୍ତୁ ଆମର ଦୁଃଖ ପଡ଼ିଲେ, ବିପଦ ପଡ଼ିଲେ ସେ ସବୁ ଦୂରେଇ ଯିବେ। ବହୁତ କଥା ଅଛି ଭାଗବତ ବର୍ଣ୍ଣନା କରି ବିକାଶ କିନ୍ତୁ 23 ଅଧ୍ୟାୟରେ ଗୋଟେ ବ୍ରାହ୍ମଣ ଗୀତା କହିଛନ୍ତି, ଯେଉଁଟାକ ଆମର ସମ୍ପ୍ରଦାୟର ସନ୍ନ୍ୟାସୀମାନେ ସେହି ଶ୍ଳୋକକୁ ଉଚ୍ଚାରଣ କରନ୍ତି। ତେଣୁ ସିଏ ହେଉଛନ୍ତି ଭଗବାନଙ୍କର ଭକ୍ତମାନେ, ସେମାନେ ହେଉଛନ୍ତି ଆମର ପ୍ରକୃତ ବନ୍ଧୁ, ସେଇ ସେ ପରମ ବନ୍ଧୁ, ସେଇ ପିତା ମାତା, ସେ ହେଉଛନ୍ତି ପ୍ରକୃତ ପିତା, ସିଏ ହେଉଛନ୍ତି ପ୍ରକୃତ ମାତା, ଯିଏ ଜନ୍ମଦା ପିତା ଜନ୍ମଦା ମାତା ମଧ୍ୟ ପ୍ରକୃତ ପିତାମାତା ନୁହନ୍ତି। ଯଦି ସେମାନେ ଭଗବାନ ପାଦପଦ୍ମରେ ଆମ ନଦୀକୁ ନ ଲଗେଇ ପାରିଲେ ତାହେଲେ ସେମାନେ ପ୍ରକୃତ ପିତାମାତା ନୁହନ୍ତି, ସେହି ପ୍ରକୃତରେ ଆମର ଗୁରୁ, ସେହି ପ୍ରକୃତରେ ବନ୍ଧୁ, ସେହି ପିତା, ସେହି ମାତା ଯଦି ଭଗବାନଙ୍କ ଚରଣରେ ଆମ ନଦୀକୁ ଲଗେଇ ପାରିଲେ, ତେଣୁ ଏହି ଭଗବାନ କଥା ଶ୍ରବଣ ମାଧ୍ୟମରେ ଏହିସବୁ ଆସିବ, ଏସବୁ କଥାକୁ ଆମେ ପ୍ରାପ୍ତ ହେବା। ତେଣୁ ତଦେବ ସେଥିପାଇଁ ହାରମ ବଦମନ୍ୟ ଚେତ, ହାର ଯେମିତି ଆମେ ଲାଗୁଛେ ଲୋକମାନେ ଧାରଣ କରୁଛନ୍ତି, ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରୁଛନ୍ତି, କିନ୍ତୁ ଏ ଅଳଙ୍କାର କ'ଣ ସରକାର ଚାଲିଗଲେ ସେ ଅଳଙ୍କାରର ମୂଲ୍ୟ ନାହିଁ କିଛି, କିନ୍ତୁ ଏଇ ଯେଉଁ ଅଳଙ୍କାର ଆମେ ଧାରଣ କରିଛେ ଭଗବାନ କଥାରୂପ ଅଳଙ୍କାର, ଭଗବେଶ୍ୱର ଚାଲିଗଲେ ମଧ୍ୟ ପରଜନ୍ମରେ ମଧ୍ୟ ସାହାଯ୍ୟ କରିବ। ଯେଭଳି ଭାବରେ ଗଜେନ୍ଦ୍ର ପୂର୍ବଜନ୍ମରେ ଭଗବାନ ସ୍ତୁତି ସବୁ ମନେ ରଖିଥିଲେ, ପରଜନ୍ମରେ ଭଗବାନ ସେ ସ୍ମୃତିକି ଜଣେ ଦେଇଦେଲେ, ସେସବୁ ସ୍ମୃତି ସେସବୁ ସ୍ତୁତି ସେ ପୁଣି କରିପାରିଲେ, ଭଗବାନ ପ୍ରାପ୍ତ ହେଲେ, ଦର୍ଶନ କଲେ। ଏଭଳି ଭାବରେ ଏଭଳି ଭାବରେ ପ୍ରାର୍ଥନା କରିବାରୁ ଭଗବାନ ସୁଖଦେବ ଗୋସ୍ୱାମୀ ବର୍ତ୍ତମାନ ଭଗବାନ କଥାକୁ ବର୍ଣ୍ଣନା କରିବେ। ସପ୍ତମ ଅଧ୍ୟାୟରେ ତୃତୀୟ ଶ୍ଳୋକରୁ ଆରମ୍ଭ କରାଯିବ। ଆମର କଥାକୁ ବିଶ୍ରାମ ଦେବା। କାହାର କିଛି ରହିଛି କି ଡାଉଟ ବା ପ୍ରଶ୍ନ ବା କିଛି? ସମୟ ହୋଇଗଲାଣି। ପ୍ରସାଦ ସମୟ। ମା ପ୍ରସାଦ ଗୋବିନ୍ଦେ ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ସମ୍ବେଦ ଗୌରବ କି ଦାୟୀ ଗୋ।